ॐ नमो भगवते वासुदेवाय ॐ नमो भगवते वासुदेवाय सर्वप्रथमे उपस्थित ভক্তবৃন্দ মাতৃবৃন্দকু আমার অন্তরাষ্ট্র কৃষ্ণ ভগবান সঙ্গ বাহন যাপন তরফ আমি হার্দিক অভিনন্দন জ্ঞাপন করছি। আজ নন্দকর আনন্দ দিন এবং সেইভাবে ভাবে সমস্ত ভক্ত মানুষ বিশেষ ভাবে যে অন্তরাষ্ট্র কৃষ্ণ ভগবান সঙ্গ সদস্য বৃন্দ সব রয়েছেন তাঁকে মধ্যে আমার বহুত আনন্দ দিন যে আজিভাবে দিনে তাঁকর জন প্রিয় ভক্ত যেকি শ্রীমদ এসি ভক্তিবিধান স্বামী প্রভুপাদ যাকে আমি শান্তিপুরের প্রভুপাদ বলে কৌছু যেকি অন্তরাষ্ট্রীয় কৃষ্ণ ভগবান সঙ্গের প্রতিষ্ঠাতা আচার্য তাঁকর আবির্ভাব তিথি হয়েছিলেন 1896 মশিয়ারে আজের দিনে সেদিন সেপ্টেম্বর 1 তারিখ হয়েছিল সেই দিনে সে আবির্ভাব হয়েছিল। ভগবান আমি গতকালি আলোচনা করছিলে ভগবানকর বসুদেব নেকি ভগবান আবির্ভাব হওয়ার পরে বসুদেব এবং দেবকি বিভিন্ন স্তুতি করছেন ভগবানকে এবং তারপরে ভগবান করছেন তুমি যদি কংসর ভয়ের ତେଣୁ ଆଜି ଗୋକୁଳରେ ନନ୍ଦଙ୍କର ଯୋଉ ନନ୍ଦନ ଯାଇଛନ୍ତି ନନ୍ଦନନ୍ଦନ ପାଇଁ ବହୁତ ଆନନ୍ଦ ଉତ୍ସବ ପାଳନ କରାଯାଉଛି। ତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ ହରେ ନିବାସ ଆତ୍ମୁନୈ ହରେ ନିବାସ ଆତ୍ମୁନୈ ରମ୍ୟା କ୍ରୀଡ଼ନ ଅଭୁନ ରୂପ ରମ୍ୟା କ୍ରୀଡ଼ନ ଅଭୁନ ରୂପ ରମ୍ୟା କି ଲକ୍ଷ୍ମୀଦେବୀ ଲକ୍ଷ୍ମୀଦେବୀ ଯିଏ ବୈକୁଣ୍ଠରେ ସେବିତ ହେଉଛନ୍ତି ସମସ୍ତେ ବୈକୁଣ୍ଠରେ ଲକ୍ଷ୍ମୀନାରାୟଣଙ୍କ ସେବା କରୁଛନ୍ତି କିନ୍ତୁ ବୃନ୍ଦାବନରେ ସେ ଲକ୍ଷ୍ମୀଦେବୀ ଆସିକରି ସେ ସମସ୍ତଙ୍କର ବୃନ୍ଦାବନବାସୀମାନଙ୍କର ସେବା କରୁଛନ୍ତି। ଇଏ ହେଉଛି ଐଶ୍ୱର୍ଯ୍ୟ ଏବଂ ମାଧୁର୍ଯ୍ୟ ଭିତରେ ତଫା ମଥୁରା ଏବଂ ଦ୍ୱାରକାରେ ଭଗବାନଙ୍କର ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି କିନ୍ତୁ ବୃନ୍ଦାବନରେ ଭଗବାନଙ୍କର ଐଶ୍ୱର୍ଯ୍ୟ ନାହିଁ ସେଠି ମାଧୁର୍ଯ୍ୟ ରହିଛି। ସେଥିପାଇଁ କୁହାଯାଉଛି ଭଗବାନ ହେଉଛନ୍ତି ମଥୁରାରେ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ବୃନ୍ଦାବନରେ ଯଦିଓ ଭଗବାନ ରୁହନ୍ତି ଏବଂ ବୃନ୍ଦାବନ ତ୍ୟାଗ କରି ସେ କୁଆଡ଼େ ଯାଆନ୍ତି ନାହିଁ। ବୃନ୍ଦାବନ ପରିଚର୍ଯ୍ୟ ପାଦ ଏକ ନାମଚ୍ଛେଦ କରାଯାଉଛି ଭଗବାନ ସବୁବେଳେ ବୃନ୍ଦାବନରେ ରହିଛନ୍ତି। ଆମର ହରିବଂଶରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ କୃଷ୍ଣ ଜନ୍ମ ହେଇଛନ୍ତି ଦେବକୁ ଦେଉଥିଲେ ସେ ସମୟରେ ଯଶୋଦା ମଧ୍ୟ ଯାହା ସନ୍ତାନ ଜନ୍ମ କରିଛନ୍ତି ଭଗବାନ କୃଷ୍ଣ ଜନ୍ମ ହେଇଛନ୍ତି ଏବଂ ତାଙ୍କର ଯୋଗମାୟା ତାଙ୍କର ଭଗ୍ନୀ ହିସାବରେ ମଧ୍ୟ ସେ ଗ୍ରହଣ କରିଛନ୍ତି ଜନ୍ମଗ୍ରହଣ କରିଛନ୍ତି ଦୁଇ ଜଣ ଜନ୍ମଗ୍ରହଣ କରିଛନ୍ତି। ତେଣୁ ବସୁଦେବ ଯେତେବେଳେ ତାଙ୍କ ପାଖରେ ଯେଉଁ କୃଷ୍ଣ ଜନ୍ମ ହେଇଥିଲେ ସେ କୃଷ୍ଣ ଯେତେବେଳେ ଆଣିକିରି ଯେତେବେଳେ ଯଶୋଦା ଆମ ମାଙ୍କ ଶଯ୍ୟାରେ ଶରଣ କରୁଛନ୍ତି ଶୁଆଇ ଦେଉଛନ୍ତି ସେ ସମୟରେ ସେ ଦେଖିପାରନ୍ତି ସେ କୃଷ୍ଣକୁ। ଭଗବାନ ଚାହିଁଲେ ନିଜେ ପ୍ରକାଶ ହେବେ ଯେତେ ଚାହିଁଲେ ଗୋପନ ହେଇଯିବେ ଭଗବତୀଙ୍କର ସପ୍ତମଥାରେ ଭଗବାନ କହିଛନ୍ତି ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ। ଯେତେବେଳେ ଭଗବାନ ଏଠି ଅଛନ୍ତି କିନ୍ତୁ ଭଗବାନ ଯଦି ଚାହିଁବେ ପ୍ରକଟ ହେଇଯିବେ ଯଦି ଚାହିଁବେ ଅପ୍ରକଟ ହେଇଯିବେ। ତେଣୁ ହିଁ ଭଗବାନଙ୍କର ଭଗବତା ତେଣୁ ବସୁଦେବ ଦେଖିପାରୁନାହାନ୍ତି ସେ କୃଷ୍ଣକୁ ଦେଖିପାରୁନାହାନ୍ତି ସେ କେବଳ ଯଶୋଦାଙ୍କର ଯେଉଁ କନ୍ୟା ସେ କନ୍ୟାକୁ ସେ ଦେଖୁଛନ୍ତି। ତେଣୁ ସେ ତାଙ୍କ ଶଯ୍ୟାରେ ତାଙ୍କର ପୁତ୍ରକୁ ସ୍ୱୟଂ କରି ଇକୋ ହେଉଛି ଇକୋଟିଏ ମନ୍ତ୍ର ସ୍ୱୟଂ କରିଦେଇକି ସେ କନ୍ୟାକୁ ନେଇକି ଯାଇଛନ୍ତି। ତେଣୁ ଏଠି ଯେଉଁ ସେ ପୁତ୍ରକୁ ଶୁଆଇ ଦେଇଥିଲେ ସେଇ ପୁତ୍ର ଯଶୋଦାଙ୍କର ଯେ ପ୍ରଥମ ପୁତ୍ର ଯେ ପ୍ରଥମେ ଯେ ଆବିର୍ଭାବ ହୋଇଥିଲେ ତାଙ୍କ ସହିତ ମିଶିକିରି ଏକ ହେଇକି ବର୍ତ୍ତମାନ ଭଗବାନ ସେ ଲୀଳା କରୁଛନ୍ତି। ବୃନ୍ଦାବନରେ ସେ 11 ବର୍ଷ କାଳ ବିଭିନ୍ନ ଲୀଳା କରିବେ ତେଣୁ ଆଜି ତାଙ୍କର ହଉଛି ଆନନ୍ଦ ଉତ୍ସବ, ତାଙ୍କର ଆନନ୍ଦ ଜନ୍ମ ଉତ୍ସବ ପାଳନ କରାଯାଉଛି, ବହୁତ ଧୁମଧାମରେ ପାଳନ କରାଯାଇଛି। ଆମେ ଧୁମଧାମରେ କହିପାରିବାନି କାହିଁକି ନା ଆମର ସମୟ ସୀମିତ ରହିଛି। ତେଣୁ ଆମେ ଏତିକି କହିବା ଯେ ଭଗବାନ ଯେଉଁ ଆମର ଭାଗବତର ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ସୁଭଦ୍ରା ଘୋଷରେ କହୁଛନ୍ତି ଯେ ଇଥମ ଇଥମ ଶତାନ ବ୍ରହ୍ମସୁଖାନ ଭୂତ୍ୟା ଦାସ୍ୟବତାନ ପରଦୈବତେନ ମାୟାଶ୍ରିତାନ ନରଦାରକେଣ ସାକମ ବିଜହୁ ଉତ୍ପୂର୍ଣ୍ଣ ପୁଞ୍ଜା। ଭଗବାନଙ୍କ ସହିତ ଯେଉଁ ଲୀଳା ସବୁ ସବୁ ଅନ୍ୟାନ୍ୟ ସବୁ କରିଛନ୍ତି, ସୁଭଦ୍ରା ଘୋଷରେ କହୁଛନ୍ତି ପରିବାରକୁ ଯେ ଇଥମ ଶତାନ ବ୍ରହ୍ମସୁଖାନ ଭୂତ୍ୟା, ଭଗବାନଙ୍କୁ ଯେଉଁମାନେ ବ୍ରହ୍ମ ଆରାଧନା କରୁଛନ୍ତି, ଶତାନ ଯେଉଁମାନେ ବ୍ରହ୍ମ ପ୍ରତିପ୍ରତି ଆଗ୍ରହ ରହିକରି ବ୍ରହ୍ମ ଆରାଧନା କରୁଛନ୍ତି, ସେମାନେ ଯେତେବେଳେ ଭଗବାନଙ୍କୁ ଦେଖନ୍ତି ସେମାନେ ବ୍ରହ୍ମ ସୁଖ ପ୍ରାପ୍ତ ହୁଅନ୍ତି। ଇଥମ ଶତାନ ବ୍ରହ୍ମସୁଖାନ ଭୂତ୍ୟା ଦାସ୍ୟବତାନ, ଯେଉଁମାନେ ଭଗବାନଙ୍କର ଦାସ ହିସାବରେ ଭଗବାନଙ୍କର ସେବା କରନ୍ତି ସେମାନେ କୃଷ୍ଣଙ୍କୁ ଦେଖିଲେ ସେ କହନ୍ତି ହେଉଛି ଶ୍ରେଷ୍ଠ ଦେବତା, ଦାସ୍ୟବତାନ ପରଦୈବତେ। କିନ୍ତୁ ଯେଉଁମାନେ ମାୟା ମୈତ୍ର ହେଇକି ରହିଛନ୍ତି, ମାୟା ମୈତ୍ର ରହିଲେ ଏ ଭୌତିକ ଜଗତର ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ସେମାନେ ସେମାନେ କ'ଣ ଦେଖନ୍ତି କୃଷ୍ଣଙ୍କୁ ଦେଖିଲେ ସେ କହନ୍ତି ନର ତାର କେଣ, ଆମେ ଯେମିତି ନର ବା ମନୁଷ୍ୟ ସେ ମଧ୍ୟ ସେଇଭଳି ଭାବରେ ମନୁଷ୍ୟ। ତେଣୁ ଭଗବାନ ଆବିର୍ଭାବ ହେଇଥିଲା ମଧ୍ୟ ହେଇଥିଲା ବେଳେ ମଧ୍ୟ ଖୁବ୍ କ୍ୱଚିତ ରୂପରେ ଭଗବାନଙ୍କୁ ଜାଣୁଥିଲେ ଏବଂ ମାୟା ସୀତାରଦାର ଜ୍ଞାନ ସାକମ ବିଜୁ କୃତପୂର୍ଣ୍ଣ ପୂଜା, ଯେଉଁମାନେ ଭଗବାନଙ୍କ ସହିତ ଏସବୁ ଲୀଳା କରିଛନ୍ତି ବୃନ୍ଦାବନରେ ମଥୁରାରେ ଦ୍ୱାରକାରେ ଏମାନେ ହେଉଛନ୍ତି କୃତପୂର୍ଣ୍ଣ ପୂଜା, ବହୁତ ପୁଣ୍ୟ କରିଛନ୍ତି ଯେଉଁଥିପାଇଁକି ସେ ଆଜି ଭଗବାନଙ୍କ ସହିତ ଲୀଳା କରିଛନ୍ତି। ତେଣୁ ଆପଣମାନେ ମଧ୍ୟ ସେଭଳି ଭାବରେ ଏ ଭଗବାନଙ୍କ ଲୀଳାରେ ସାମିଲ ହେଇଛନ୍ତି। ତେଣୁ ଇଏ ଗୋଟେ ପୁଣ୍ୟ ପୁଣ୍ୟ କାର୍ଯ୍ୟ, ପୁଣ୍ୟ ଶ୍ରବଣ କୀର୍ତ୍ତନ ଭାଗବତ ବର୍ଣ୍ଣନା କରାଯାଇଛି ଯେ ଏଇ ଭଗବାନଙ୍କର ଯେଉଁ କଥା ଇଏ ହେଉଛି ଶୁଣତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ, ଭଗବାନଙ୍କର ଆମେ ଯେଉଁ କଥା କହୁଛେ ଯେଉଁମାନେ ଶ୍ରବଣ କରୁଛନ୍ତି ଶୁଣତା ସ୍ୱକଥା କୃଷ୍ଣ ଭଗବାନଙ୍କ କଥା ଯେତେବେଳେ ଶ୍ରବଣ କରୁଛନ୍ତି ଇଏ ହେଉଛି ପୁଣ୍ୟ, ଏଇ ଶ୍ରବଣ ହଉ ବା କୀର୍ତ୍ତନ ହଉ ଏଇ ପୁଣ୍ୟ କାର୍ଯ୍ୟ। ଏବଂ ଏ ପୁଣ୍ୟ ଦ୍ୱାରା କ'ଣ ହେଉଛି ନା ଶୁଣତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟନ୍ତସ୍ତ ହୋଇ ଅଭଦ୍ରାଣୀ, ଆମ ହୃଦୟ ଭିତରେ ଯେଉଁ ସବୁ ଅଭଦ୍ର ରହିଛି ଯେଉଁଥିପାଇଁକି ଆମେ ଭଗବାନଙ୍କୁ ଜାଣିପାରୁନି ସେ ବିଧୁମତି ସୁସତା ଭଗବାନ ଯିଏକି ଆମର ସୁହୃ ଭକ୍ତମାନଙ୍କର ସେ ହେଉଛନ୍ତି ହିତାକାଂକ୍ଷୀ ବନ୍ଧୁ, ସମସ୍ତଙ୍କ ପାଇଁ ବନ୍ଧୁ କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଆସୁଛନ୍ତି ଭଗବାନ ବିଶେଷ ଭାବରେ ତାଙ୍କର ଯତ୍ନ ନେଇ ତାଙ୍କ ବିଧୁନତି ତାଙ୍କ ହୃଦୟରେ ଯେଉଁ ମହିଳା ସବୁ ଅଛି ସେ ସବୁ ଭଗବାନ ନିଜେ ସଫା କରିଦିଅନ୍ତି। ତେଣୁ ଏଇ ଭଗବାନଙ୍କର ଅନନ୍ତ ଲୀଳା ସବୁ ରହିଛି, କିନ୍ତୁ ଏଇସବୁ ଯେଉଁ ଲୀଳା ରହିଛି ଏ ଲୀଳା ଆମେ ନିଜେ ବୁଝିପାରିବା ନାହିଁ, ଆମେ ନିଜ ଚେଷ୍ଟାରେ ବୁଝିପାରିବା ନାହିଁ। ଆମେ କାଲି କହିଥିଲୁ ବଳରାମ ନାୟମ ନାୟମାତ୍ମା ବଳହୀନ ଲଭ୍ୟ, ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଆମେ ଯଦି ସେଇ ବଳ ଆମର ନଥିବ ତାହେଲେ ଆମେ ସେଇଟାକୁ ଜାଣିପାରିବା ନାହିଁ। ତେଣୁ ବଳଦେବ ବୋଲି କୁହାଯାଉ, ବଳଦେବ ସେ ବଳ ପ୍ରଦାନ କରନ୍ତି, ତେଣୁ ବଳଦେବ ହେଉଛନ୍ତି ଗୁରୁଙ୍କର ସେ ହେଉଛନ୍ତି ଉତ୍ସ, ଗୁରୁ ପରମ୍ପରାର ସେ ହେଉଛନ୍ତି ଉତ୍ସ ବଳଦେବ, ସେ ଚିତ୍ ଶକ୍ତିରେ ବଳ ପ୍ରଦାନ କରନ୍ତି। ତେଣୁ ସେ ହଳଧର ବା ବଳରାମ ଠାରୁ ଯେଉଁ ଗୁରୁ ତତ୍ତ୍ୱ ଆସୁଛନ୍ତି ସେ ଗୁରୁଙ୍କ ମାଧ୍ୟମରେ ହିଁ ଆମେ ଭଗବାନଙ୍କ ବିଷୟରେ ଜାଣିପାରିବା। ସେଥିପାଇଁ ଭଗବାନ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ କହିଛନ୍ତି ଏତଦ୍ ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀ, ଆମେ ଭଗବତ ସମ୍ବନ୍ଧୀୟ ଜ୍ଞାନ ଆମେ ନିଜ ଚେଷ୍ଟାରେ ଜାଣିପାରିବା ନାହିଁ। ଆମେ ଯେତେ ବଡ଼ ଜ୍ଞାନୀ ହଉ ଆମେ ହବା ବା ଆମେ ଯେତେ ମେଧାବୀ ଛାତ୍ର ହବା ବା ଯେତେ ଆମର ଜ୍ଞାନ ଥିଲେ ମଧ୍ୟ ଆମ ନିଜ ଚେଷ୍ଟାରେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ତେଣୁ ଭଗବାନ କହୁଛନ୍ତି ଆମେ ମୋ ବିଷୟରେ ଜାଣିବା ପାଇଁ ହେଲେ ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ଏବଂ ତାଙ୍କୁ ସେବା କଲେ ସେ ତୁମକୁ ସେ ଉପଦେଖ୍ୟନ୍ତି, ସେ ଦୀକ୍ଷା ଦେଇକରି ସେ ଜ୍ଞାନ ପ୍ରଦାନ କରେ। ଆମେ ଗତକାଲି ଆଲୋଚନା କରିଥିଲେ ବସୁଦେବ କିଭଳି ଦୀକ୍ଷା ଦେଇଥିଲେ, ଦେବକୁଙ୍କୁ ଦୀକ୍ଷା ଦେଇଥିଲେ, ଏ ଗୁରୁ ପରମ୍ପରାରେ ସେ ଜ୍ଞାନ ଆସୁଛି। ତେଣୁ ଆଜକୁ ଯେଉଁ ଭଗବାନଙ୍କର ଯେଉଁ ସବୁ ଲୀଳା ହେଇଥିଲା ସେ ହେଉଛି 5000 ବର୍ଷ ତଳେ ଭଗବାନ କରିଥିଲେ, ଭଗବାନ ବୃନ୍ଦାବନ କରି ବୃନ୍ଦାବନରେ ଏଗାର ବର୍ଷ ଲୀଳା କରିଛନ୍ତି। ବୃନ୍ଦାବନରୁ ମଥୁରାକୁ ଯାଇଛନ୍ତି, ମଥୁରାରେ ସେ ବାଇଶ ବର୍ଷ ପର୍ଯ୍ୟନ୍ତ ଲୀଳା କରିଛନ୍ତି ଏବଂ ମଥୁରାରୁ ସେ ଗଲେ ଦ୍ୱାରକା, ଯେଉଁଠି 102 ବର୍ଷ ଲୀଳା କରିଛନ୍ତି। ଏମିତି ହେଇକି ଟୋଟାଲ ସନ୍ଧ୍ୟାରେ 125 ବର୍ଷ ଭଗବାନଙ୍କ ଲୀଳା ସବୁ ରହିଛି। ତେଣୁ ଏଇ ଭଗବାନଙ୍କ ଲୀଳା ବୁଝିବା ପାଇଁ ଭଗବାନ ଭଗବତ ଗୀତାରେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି। ସମସ୍ତ ବୈଦିକ ଶାସ୍ତ୍ରର ଯେତେ ଜ୍ଞାନ ଅଛି ସବୁ ଜ୍ଞାନକୁ ଭଗବାନ ଭଗବତ ଗୀତାର 700 ଶ୍ଳୋକରେ ଅର୍ଜୁନକୁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି। ସମସ୍ତ ବେଦେଶ ସର୍ବୀ ରହମ୍ୟ ବେଦ ସମସ୍ତ ବେଦକୁ ସେ ଜ୍ଞାନ ପ୍ରଦାନ କରିଛନ୍ତି, 700 ଶ୍ଳୋକରେ ପ୍ରଦାନ କରିଛନ୍ତି। କିନ୍ତୁ ଭଗବାନ ଯଦିଓ ଭଗବତ ଗୀତାରେ ସମସ୍ତ ଜ୍ଞାନ ପ୍ରଦାନ ଏବଂ ଉଦ୍ଧବଙ୍କୁ ମଧ୍ୟ ଭାଗବତ ଏକାଶ ଖଣ୍ଡରେ ସେ ଜ୍ଞାନ ପ୍ରଦାନ କରିଛନ୍ତି, ସେଟା ଆଉ ଟିକେ ଉନ୍ନତର ଜ୍ଞାନ ପ୍ରଦାନ କରିଛନ୍ତି। କିନ୍ତୁ ଏ ଜ୍ଞାନକୁ କେତେଜଣ ବୁଝିବେ? ତେଣୁ ଭଗବାନ ଯଦିଓ ସେ ତାଙ୍କର ଧାମକୁ ଯାଇଛନ୍ତି, ସେଠି ସେ ଚିନ୍ତା କରୁଛନ୍ତି, ଯଦିଓ ମୁଁ ଏସବୁ ଜ୍ଞାନ ପ୍ରଦାନ କଲି ସେ ଜ୍ଞାନକୁ କେତେଜଣ ଗ୍ରହଣ କରିପାରୁଛନ୍ତି? ଭଗବାନ ଆସିଥିଲେ, ଆମେ କହିଥିଲୁ ପ୍ରଣିତ୍ରାଣ ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତାଂ ଧର୍ମ ସଂସ୍ଥାପନାଥ, ତିନୋଟି କାର୍ଯ୍ୟ ପାଇଁ ଭଗବାନ ଆସିଥିଲେ। କିନ୍ତୁ ଧର୍ମ କେତେଜଣ ଲୋକ ବୁଝୁଛନ୍ତି? ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ଜାଣନ୍ତି ବା ଧର୍ମକୁ ଜାଣନ୍ତି। ଭଗବତ ସପ୍ତମ ଧର୍ମ ଭଗବାନ ସତ୍ତା କହିଛନ୍ତି, ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତଦି ସିଦ୍ଧେ ଯତତାମ ଅପି ସିଦ୍ଧାନାମ କଶ୍ଚିତ୍ ମାନ ବ୍ୟତୀତ। ଖୁବ୍ କ୍ୱଚିତ ଲୋକ, ହଜାର ହଜାର ଲୋକ ତାଙ୍କର ଜୀବନରେ ସେମାନେ ସିଦ୍ଧି ପାଇଁ ଚେଷ୍ଟା କରନ୍ତି ନାହିଁ। ସେମାନେ ଅନ୍ୟ ପକ୍ଷରେ କହିବା ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି ଏବଂ ତାଙ୍କ ଭିତରୁ ଆଉ ଯେତିକି ଲୋକ ରହିଲେ ସେମାନଙ୍କ ଭିତରୁ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି। କାହିଁକି ସେ ତାଙ୍କର ଜନ୍ମ ପାଇଛନ୍ତି, ତାଙ୍କ ଜୀବନର ଲକ୍ଷ୍ୟ କ'ଣ, ଏସବୁ ବିଷୟରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏବଂ ଏହିଭଳି ଭାବରେ ହଜାର ହଜାର ଲୋକ ଯେଉଁମାନେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ତାଙ୍କ ଭିତରୁ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣୁଛନ୍ତି। ତେଣୁ ଭଗବାନ କହିଲେ, ମୋତେ ତ ମୁଁ ଯଦିଓ ଭଗବତ ଗୀତାରେ ଜ୍ଞାନ ପ୍ରଦାନ କରିଛି କିନ୍ତୁ ସେ ଥିଓରିଟିକାଲି କହିଛି, କେବଳ ମାତ୍ର କଥାରେ କହିଛି, କାର୍ଯ୍ୟରେ ସେଇଟାକୁ ଦେଖେଇ ନାହିଁ। ତେଣୁ ଭଗବାନ ଏଇ ବିଶେଷ ଭାବରେ କଳିଯୁଗର ପ୍ରଥମ ସନ୍ଧ୍ୟାରେ ଆଜି 500 ବର୍ଷ ତଳେ ସେ ଆସିଲେ, ଚୈତନ୍ୟ ମହାପ୍ରଭୁ ଉପରେ ଆସିଲେ। ଚୈତନ୍ୟ ମହାପ୍ରଭୁ ଉପରେ ଆସିକରି ଭଗବାନ ଭଗବତ ଗୀତାରେ ଯେଉଁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି ସେ ଜ୍ଞାନକୁ ନିଜେ କେମିତି ଭଗବାନଙ୍କୁ ଭକ୍ତି କରିବାକୁ ପଡ଼ିବ ନିଜେ ଆଚରଣ କରିକି ଦେଖି ଶିକ୍ଷା ଦେଇଛନ୍ତି। ତେଣୁ ଭଗବାନ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ମାତ୍ର ସେ 48 ବର୍ଷ ସେ ରହିଥିଲେ ଏଧରାଧାମରେ ଏବଂ 24 ବର୍ଷ ସେ ରହିଥିଲେ ନଦିଆରେ ଏବଂ ଆଉ 24 ବର୍ଷ ସେ ଜଗନ୍ନାଥ ପୁରୀରେ ସନ୍ନ୍ୟାସ ନେଇକରି ସେ ଜଗନ୍ନାଥ ପୁରୀ ଆସିଛନ୍ତି। କିନ୍ତୁ ଏଇ ଯେଉଁ 24 ବର୍ଷରୁ ସେ 6 ବର୍ଷ ଭାରତର ବିଭିନ୍ନ ଦାକ୍ଷିଣାତ୍ୟ ଉତ୍ତର ଅଞ୍ଚଳ ଏସବୁ ଯାତ୍ରା କରିଛନ୍ତି, ଆଉ ବାକି ଯେଉଁ 18 ବର୍ଷ ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ପୁରୀରେ ରହିକରି ସବୁ ଏଇ ଧର୍ମକୁ ଆଚରଣ କରିକି ଅନ୍ୟମାନଙ୍କୁ ଶିକ୍ଷା ଦେଇଛନ୍ତି। ତେଣୁ ସିଏ କେବଳ ଭାରତବର୍ଷରେ ଏଇ ଯେଉଁ ବୈଦିକ ସଭ୍ୟତା ବୈଦିକ ଜ୍ଞାନକୁ ଲୋକମାନଙ୍କ ପାଖରେ ପହଞ୍ଚାଇଥିଲେ, କିନ୍ତୁ ଅନ୍ୟମାନଙ୍କ ପାଇଁ ସିଏ ଭବିଷ୍ୟତବାଣୀ ଦେଇଥିଲେ ଯେ ପୃଥିବୀତେ ଆଚରତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବି ମୋର ନାମ। ପୃଥିବୀରେ ସମସ୍ତ ଜୀବମାନଙ୍କ ପାଇଁ ଆମେ କହିଥିଲୁ ଗତକାଲି, ଜଗନ୍ନାଥ କହିଲେ ଜଗତର ନାଥ, ସର୍ବଜୋନି ସୁକୃତୈୟ ମୂର୍ତ୍ତୟ ସମ୍ଭବନ୍ତି ଯାହା ତାସାଂ ବ୍ରହ୍ମ ମହଜୋନି ଅହଂ ବୀଜପ୍ରଦ ପିତା। ଭଗବାନ ଖାଲି ମାନବମାନଙ୍କର ଭଗବାନ ନୁହନ୍ତି, ସେ 84 ଲକ୍ଷ ପ୍ରକାର ଜୀବ ଖାଲି ଯେ ଭାରତବର୍ଷର ମାନବମାନେ ବା ଜୀବମାନଙ୍କର ସେ ହେଉଛନ୍ତି ଭଗବାନ, ତା ବା ଜଗତ ହେଉଛନ୍ତି ଜଗତର ନାଥ, ଯେତେ ଜଗତରେ ସମସ୍ତ ଜଗତବାସୀଙ୍କର ସେ ହେଉଛନ୍ତି ଭଗବାନ ଜଗତନାଥ ଜଗନ୍ନାଥ। ତେଣୁ ସେ ପୃଥିବୀର ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଭବିଷ୍ୟତବାଣୀ ଦେଇଥିଲେ, ପୃଥିବୀତେ ଆଚରତ ନଗରାଦି ଗ୍ରାମ ସର୍ବତ୍ର ପ୍ରଜା ଭାଇ ମୋର ନାମ। ପୃଥିବୀରେ ଯେତେ ନଗର ଏବଂ ଗ୍ରାମ ଅଛି ଆମ ଓଡ଼ିଶାରେ ମଧ୍ୟ ଆମେ ଦେଖିବା ଭଗବାନ ଚୈତନ୍ୟ ଆମେ ସେଇ ପ୍ରଭୁପାଦ ମହାରାଜଙ୍କର ବିଷୟରେ ଆମେ କହୁଛେ ଆରମ୍ଭ କରୁଛେ, କିନ୍ତୁ ସେ ଯେଉଁ 108 ମନ୍ଦିର ନିର୍ମାଣ କରିଥିଲେ ଅନ୍ତିମରେ ସେ 108 ମନ୍ଦିର ଆମର ଭୁବନେଶ୍ୱର ଓଡ଼ିଶାର ଭୁବନେଶ୍ୱର ସେ ପ୍ରତିଷ୍ଠା କରିଥିଲେ। ଓଡ଼ିଶାରୁ ସେ ଆସିବେ ନାହିଁ ବୋଲି ଚିନ୍ତା କରିଥିଲେ। ଆମେ ଯଦି ସମୟ ହେବ ଆମେ ଆଲୋଚନା କରିବା, ସଂକ୍ଷେପରେ ବର୍ତ୍ତମାନ କହିଦେଉଛୁ ଯେ ଯାହା ହଉ 1977 ମସିହାରେ ସେ ଆସି ଫେବୃଆରୀ 2 ତାରିଖରେ ନିତ୍ୟାନନ୍ଦ ପ୍ରଦୋଷୀରେ
ସେ ଇସ୍କନ ମନ୍ଦିର ଭୁବନେଶ୍ୱରର ପ୍ରତିଷ୍ଠା ଶୁଭ ପ୍ରଦାନ କରିଥିଲେ। ଏବଂ 1977ରୁ ବର୍ତ୍ତମାନ 2011 ଏଇ ନନ୍ଦ ଉତ୍ସବରେ ଆମେ ଦେଖିବା କେତେ ସେଣ୍ଟର ଓଡ଼ିଶାରେ ହେଇସାରିଲାଣି ଏବଂ ଆମର ମହାନଗର ମଧ୍ୟ ଆମର ସେଇ ପ୍ରଭୁପାଦ ମହାରାଜଙ୍କର ଯେ ଶିଷ୍ୟ ଶିଶୁମା ଭକ୍ତି ସିଦ୍ଧାନ୍ତ ଭକ୍ତି ଦାମଦର୍ଶନୀ ମହାରାଜ ସେ ଏଇ କେନ୍ଦ୍ରଟି ଶୁଭ ପ୍ରଦାନ କରିଥିଲେ। ତେଣୁ ଆଜି ଆପଣମାନେ ସମସ୍ତେ ଯୋଗ ଇଚ୍ଛୁକ ହେଇପାରିଛନ୍ତି ସେଇ ପ୍ରଭୁପାଦ ମହାରାଜଙ୍କ କୃପାରୁ ଆଜି ଆମେ ସାରା ପୃଥିବୀରେ ବିଭିନ୍ନ ସ୍ଥାନରେ ଆଜି ପ୍ରଭୁପାଦଙ୍କ ଲୀଳା ଆଲୋଚନା ଚାଲିଛି। ତେଣୁ ମହାପ୍ରଭୁ ଯେଉଁ ଭବିଷ୍ୟତବାଣୀ ଦେଇଥିଲେ ପୃଥିବୀରେ ଆଚ୍ଛାଦ ନଗରାଜି ଗ୍ରାମ ସର୍ବତ୍ର ପ୍ରଚାର ଭାଇ ମୋର ନାମ ସେଇ ପ୍ରଭୁପାଦଙ୍କର ମହାପ୍ରଭୁଙ୍କର ବାଣୀକୁ ମାନେ ଇଏରେ ସତ୍ୟରେ ପରିଣତ କରିବା ପାଇଁ ସେଇ ପରମ୍ପରାରେ ସମସ୍ତେ ଚେଷ୍ଟା କରୁଥିଲେ। ମାନେ ମହାପ୍ରଭୁଙ୍କ ପରେ କେତେ ସବୁ ଆସିଛନ୍ତି ସେମାନେ ସମସ୍ତେ ଚେଷ୍ଟା କରିଛନ୍ତି କିନ୍ତୁ ବିଶେଷ ଭାବରେ ସଫଳତା ପ୍ରାପ୍ତ ହେଲେ ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀମଦ ଏସି ଭକ୍ତିବିଧାନ ସ୍ୱାମୀ ପ୍ରଭୁପାଦ ଏସି ଭକ୍ତିବିଧାନ ସ୍ୱାମୀ ପ୍ରଭୁପାଦଙ୍କର ଯିଏ ଗୁରୁଦେବ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ସେଇ ଗୁରୁ ପରମ୍ପରାରେ ଆସିକରି ସେ ଚିନ୍ତା କରୁଥିଲେ କେମିତି ବିଶେଷ ଭାବରେ ଭାରତବର୍ଷ ବାହାରେ ମହାପ୍ରଭୁ ଯେଉଁ ବାଣୀକି ଯାଇଥିଲେ ଭବିଷ୍ୟତବାଣୀ ଦେଇକି ଯାଇଥିଲେ କେମିତି ସେମାନେ ଏଇ ଚୈତନ୍ୟଙ୍କର ବାଣୀ ପ୍ରାପ୍ତ ହେବେ କିଏ ତାଙ୍କୁ ପ୍ରଚାର କରିବେ। ତେଣୁ ସେ ଚେଷ୍ଟା କରି ସମସ୍ତଙ୍କୁ ପଠାଉଥିଲେ ଯା ପାଶ୍ଚାତ୍ୟ ଜଗତରେ ଭଗବାନଙ୍କର ବାଣୀ ପ୍ରଚାର କରିବେ କିନ୍ତୁ ସେଭଳି ଉପଯୁକ୍ତ କିଏ ସେଇ ଭଗବାନଙ୍କର ବାଣୀ ପ୍ରଚାର କରିପାରିନଥିଲେ। ତେଣୁ ଆମର ପ୍ରଭୁପାଦ ମହାରାଜ ଯେତେବେଳେ ସେ ଜନ୍ମଗ୍ରହଣ କଲେ କଲିକତାରେ ତାଙ୍କର ଏଇ 1896 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ ସେତେବେଳେ ସେ ଜଣେ ବୈଷ୍ଣବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ହେଉଛନ୍ତି ଗୌରମେଣ୍ଟ ଦେବ ଏବଂ ମା ହେଉଛନ୍ତି ରଜନୀ ଦେବୀ ସେମାନେ ବୈଷ୍ଣବ ପରିବାରର ବୈଷ୍ଣବ ପରିବାର ଆମେ ଦେଖିଛୁ ଆମେ ଓଡ଼ିଶାରେ ବୈଷ୍ଣବ ପରିବାର ଅଛନ୍ତି କିନ୍ତୁ ପ୍ରକୃତ ଯେଉଁ ଆମର ରହିଛି ବୈଷ୍ଣବ କହିଲେ କ'ଣ ଭଗବାନ ବିଷ୍ଣୁଙ୍କର ସେମାନେ ଭକ୍ତ। ତେଣୁ ଅନ୍ତତଃ ପକ୍ଷେ ଯେଉଁ ଚାରୋଟି ପାପ ସ୍ଥାନରେ ସେଥିରୁ ସେମାନେ ନିବୃତ ହେବା କଥା ଆମେ ପରୀକ୍ଷିତ ମହାରାଜ ସେ କଳିକୁ ସେ ଚାରୋଟି ସ୍ଥାନ ଦେଇଛନ୍ତି ଅଭ୍ୟର୍ଥତା ତଥା ତସ୍ମୈ ସ୍ଥାନାନି କଳେ ଦେଉ ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ସ୍ତୁତିର୍ଭୁଜଃ କଳିକୁ ପରୀକ୍ଷିତ ମହାରାଜ ଚାରୋଟି ସ୍ଥାନ ଦେଇଥିଲେ ଦ୍ୟୁତଂ ବା ଦ୍ୟୁତ କ୍ରୀଡ଼ା ପାନଂ ଯେତେ ବିଭିନ୍ନ ପ୍ରକାର ନିଶା ଦେବ ରହିଛି ଏବଂ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମାଛ ମାଂସ ଇତ୍ୟାଦି ଯେଉଁ ଜୀବ ହତ୍ୟା ଆମିଷ ଘଟଣା ତେଣୁ ଏହି ଚାରୋଟି ସ୍ଥାନରୁ ସେମାନେ ମୁକ୍ତ ହେବେ। ବୈଷ୍ଣବମାନେ କହିଲେ ଏ ଚାରୋଟି ସ୍ଥାନରୁ ସେମାନେ ଦୂରେଇ ଯାଇକରି ଭଗବାନଙ୍କର ଆରାଧନା କରିବେ ହରେ କୃଷ୍ଣ 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 ହରେ 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 ରାମ 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 ହରେ। କିନ୍ତୁ ବୈଷ୍ଣବ ସେମାନେ କହୁଛନ୍ତି ଆମେ ବୈଷ୍ଣବ କିନ୍ତୁ ଦେଖିଲା ବେଳକୁ ସବୁ ପ୍ରକାର ପାପର ସେମାନେ ଲିପ୍ତ ହେଇକି ରହୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜଙ୍କ ଆସିବା ପୂର୍ବରୁ ଆମେ ଦେଖୁଛୁ ଯେଉଁ ବିଭିନ୍ନ ସ୍ଥାନରେ ଆମର ବିଶେଷ ଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଭଗବାନଙ୍କ ଭଜନ କୀର୍ତ୍ତନ ହେଉଥିଲା କିନ୍ତୁ ସେମାନେ ସେଠି ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରୁଥିଲେ ଗଞ୍ଜେଇ ବା ଭାଙ୍ଗ ଇତ୍ୟାଦି ସେସବୁ ସେବନ କରିକି ଭଗବାନଙ୍କର ନାମ କୀର୍ତ୍ତନ କରୁଥିଲେ ଏ ପାପରେ ଲିପ୍ତ ରହିକରି ସେମାନେ ଭଗବାନଙ୍କର ଆରାଧନା କରୁଥିଲେ। କିନ୍ତୁ ଭଗବାନ କହୁଛନ୍ତି ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଯେ ସାନ୍ତୁ ଅନ୍ତର୍ଗତ ପାପଂ ଜନାନାଂ ପୁଣ୍ୟକର୍ମଣାଂ ତେ ଦ୍ୱନ୍ଦ ମନେ ମୁକ୍ତ ଭଜନ୍ତେ ମାଂ ଦୃଢ଼ତା ଯେଉଁମାନେ ପାପକର୍ମରୁ ଦୂରେଇ ଯିବେ ଏବଂ ତାଙ୍କର ପୁଣ୍ୟକର୍ମର ଫଳ ଆରମ୍ଭ ହେବ ସେମାନେ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିପାରିବେ ନହେଲେ ସେମାନେ ଦୃଢ଼ ଭାବରେ ଭଜନ କରିପାରିବେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ସେ ଯେଉଁ ଶୁଦ୍ଧ ବୈଷ୍ଣବ ପରିବାରରେ ଜନ୍ମଗ୍ରହଣ କରିଥିଲେ ବୈଷ୍ଣବ କହିଲେ ଏହିସବୁ ରୀତିନୀତି ଯେଉଁମାନେ ପାଳନ କରନ୍ତି ସେମାନେ ହିଁ ପ୍ରକୃତ ବୈଷ୍ଣବ। ଖାଲି ବୈଷ୍ଣବ ଜାତି ବୈଷ୍ଣବ କହିଲେ ସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିକରି ଯଦି ସେମାନେ କହିବେ ନିଜକୁ ବୈଷ୍ଣବ ବୋଲି ତାହେଲେ ସେ ପ୍ରକୃତ ବୈଷ୍ଣବ ନୁହଁ। ଆମେ ଦେଖିଛୁ କେଉଁଠି ଆମର ମଣିପୁର ମଣିପୁରରେ ଆମର ଏ ଯେଉଁ ମହାରାଜ ଯେ ଏଠି ଶିବ ଦେଇଥିଲେ ଶିବାଦ ମହାରାଜ ତାଙ୍କର ଜନ୍ମସ୍ଥାନ ହେଉଛି ମଣିପୁର ଏବଂ ସେଠି ଆମେ ଯାଇଛୁ ସେଠି ମନ୍ଦିର ରହିଛି ଇସ୍କନ ମନ୍ଦିର ସେଠି ସମସ୍ତେ ତିଳକ କରିଛନ୍ତି ତିଳକ କରିଛନ୍ତି କିନ୍ତୁ ସେମାନେ ବିଭିନ୍ନ ଶୁକୁଆ ଇତ୍ୟାଦି ସବୁ ବିକ୍ରି କରୁଥିଲେ ମାନେ ସମସ୍ତେ ସେଠି ମଣିପୁରରେ ତାଙ୍କର ରାଜା ଯିଏ ଥିଲେ ଜଣେ ଜୟଚନ୍ଦ୍ର ନା କିଏ ଜଣେ ସେ ତାଙ୍କର ସମସ୍ତଙ୍କୁ ଆଦେଶ ଦେଇଥିଲେ ସମସ୍ତେ ତିଳକ କରିବେ, ଯିଏ ତିଳକ ନ କରିବ ସେ ଦଣ୍ଡିତ ହେବ, ତେଣୁ ସମସ୍ତେ ତିଳକ କରିଛନ୍ତି। କିନ୍ତୁ ତିଳକ କଲେ ମଧ୍ୟ କିନ୍ତୁ ସେମାନେ ବୈଷ୍ଣବ ନୀତି ସେମାନେ ପାଳନ କରୁନଥିଲେ। ସେଥିପାଇଁ ମଣିପୁରରେ ଆମର ପ୍ରଭୁପାଦ ମହାରାଜ ତାଙ୍କୁ କହିଥିଲେ, ତମେ ମଣିପୁରକୁ ଗୋଟେ ବୈଷ୍ଣବ ଦେଶ କରି ଗଢ଼ିତୋଳ, ଏଇଗୁଡ଼ା ତାଙ୍କୁ କହିଥିଲେ। ଯାହା ହଉ, ପ୍ରଭୁପାଦ ମହାରାଜ ଯେଉଁ ପ୍ରକୃତ ଶୁଦ୍ଧ ବୈଷ୍ଣବ ପରିବାର ଜନ୍ମଗ୍ରହଣ କରିଥିଲେ, ଯେଉଁଥିପାଇଁ କି ଏସବୁ ଯେଉଁ ରୀତିନୀତି ସବୁ ରହିଛି ସେସବୁ ରୀତିନୀତି ପାଳନ କରିକି ସେ ତାଙ୍କର ଜୀବନଯାପନ କରୁଥିଲେ। ତେଣୁ ପିଲାଦିନରୁ ଆମେ ଦେଖିବା ପ୍ରଭୁପାଦ ମହାରାଜ ଭଗବାନଙ୍କର ଭକ୍ତ, ଯେଉଁମାନେ ସବୁବେଳେ ସେ ମୂଳରୁ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ପ୍ରକୃତରେ ଭୌତିକ ଜଗତର ନୁହଁ, ସେମାନେ ଭଗବତ ଧାମରୁ ଆସନ୍ତି। ଭଗବାନ ଯେମିତି ମୁଁ ଆସେ ବୋଲି କହୁଛି ଯୁଗ ଯୁଗରେ ଆସନ୍ତି, ସେଇଭଳିଆ ତାଙ୍କର ଯେଉଁମାନେ ପ୍ରିୟ ଭକ୍ତ ଯେଉଁମାନେ ପାର୍ଶ୍ଵ ଭଗବାନ ମଧ୍ୟ ତାଙ୍କୁ ପଠାନ୍ତି। ସେମାନେ ଏଇ ଜୀବକୁ କେମିତି କଲ୍ୟାଣ କରାଯିବ, ମହତ୍ ବିଚଳାଂ ଋଣାଂ ଗୃହିଣାଂ ଦିନଚେତ ସାଂ ନିଶ୍ରେୟସାୟ ଭଗବାନ ନାନ୍ୟଥା କଳ୍ପତେ କୁଚିତ। ଦେଖିବା ଯେତେବେଳେ କୃଷ୍ଣଙ୍କର ଯେତେବେଳେ ନାମକରଣ କରାଯିବ, ସେତେବେଳେ ତ ନାମକରଣ ହେଇନି ନା, ନନ୍ଦଙ୍କର ନନ୍ଦନ ହିସାବରେ ରହିଛନ୍ତି ବା ଯଶୋଦା ନନ୍ଦନ ହିସାବରେ ରହିଛନ୍ତି, କିନ୍ତୁ ନାମକରଣ କରିବା ପାଇଁ ଆସିଛନ୍ତି ଗର୍ଗମୁନି ଆସିଛନ୍ତି। ଗର୍ଗମୁନି ଆସିକି ତାଙ୍କର ନାମକରଣ କରିଛନ୍ତି, ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ନନ୍ଦ ମହାରାଜ ତାଙ୍କୁ କହୁଛନ୍ତି ଗର୍ଗମୁନିକୁ ଯେ ଆପଣ ଯେଉଁ ଆସୁଛନ୍ତି ମହତ୍ ବିଚଳନ ଋଣା ଗୃହିଣା ଦିନ ଚେତସା, ମହତ୍ ବ୍ୟକ୍ତି ଯେଉଁ ବିଭିନ୍ନ ସ୍ଥାନକୁ ଯାଆନ୍ତି ସେ କ'ଣ ପାଇଁ ଯାଆନ୍ତି ନା, ଗୃହୀ ଯେଉଁମାନେ ଦିନ ବା ବହୁତ କଷ୍ଟରେ ରହିଛନ୍ତି ସେଇଭଳି ଚେତନାରେ ଅଛନ୍ତି, ଉନ୍ନତ ଚେତନା ପ୍ରାପ୍ତ ହୋଇନାହାନ୍ତି, ସେମାନଙ୍କୁ କୃପା କରିବା ପାଇଁ ମହତ୍ ବିଚଳନ ଋଣା ଗୃହିଣା ଦିନଚେତ ସାଂ ନିଶ୍ରେୟ ସାର ଭାବ, ତାଙ୍କର କେମିତି ସେମାନେ ଶ୍ରେୟ କେମିତି ଶ୍ରେଷ୍ଠ ଜିନିଷ ପ୍ରାପ୍ତ ହୋଇପାରିବେ, ଭଗବାନଙ୍କର ଭକ୍ତି ପ୍ରାପ୍ତ ହୋଇପାରିବେ, ସେଥିପାଇଁ ସେମାନେ ବିଭିନ୍ନ ସ୍ଥାନକୁ ଯାଆନ୍ତି। ତେଣୁ ଯେଉଁମାନେ ସାଧୁ ମହାତ୍ମା ସେମାନେ ଏଇ ଭୌତିକ ଜଗତରେ ନୁହନ୍ତି, ଭଗବତରେ ଭଗବାନ କହିଛନ୍ତି ଯେ ମହାତ୍ମା ବସ୍ତୁ ମାଙ୍କ ପାର୍ଥ ଦୈବୀ ପ୍ରକୃତି ମାଶ୍ରିତା ଭଜନ୍ତି ମନସ୍ସୁ ଜ୍ଞାନ୍ତ ଭୂତାଦି ମହ। ମହାତ୍ମା କହିଲେ କିଏ ନା, ସେମାନେ ଏ ତ୍ରିଗୁଣରେ ନୁହନ୍ତି, ଏ ଭୌତିକ ଜଗତରେ ଯେଉଁ ରହିଛି ସତ୍ୱରଜତମ ତ୍ରିଗୁଣ ରହିଛି, ସେ ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ସେମାନେ ମହାତ୍ମା ନୁହନ୍ତି, ସେ ତ୍ରିଗୁଣକୁ ଯେଉଁମାନେ ଉର୍ଦ୍ଧ୍ୱରେ ଯାଉଛନ୍ତି। ତ୍ରିଗୁଣ ମଧ୍ୟ କେମିତି ଯାଉଛନ୍ତି, ଆମର ଗୋସାଇମାନେ କହିଛନ୍ତି ଯେ ଇହା ଯଶ ହରେର ଦାସ ପରମା ମନସା ଗିରା, ଯେଉଁମାନେ ଭଗବାନଙ୍କର ଦାସ ଭଗବାନଙ୍କର ଭକ୍ତ ସେମାନେ କର୍ମ କାୟ ମନ ବାକ୍ୟରେ ସେମାନେ ଭଗବାନଙ୍କର ସେବା କରନ୍ତି, କର୍ମଣା ମନସା ଗିରା, ତେଣୁ ସେମାନେ ଏ ଭୌତିକ ଜଗତରେ ନୁହନ୍ତି, ସେମାନେ ଜୀବନ ବି ମୁକ୍ତ ହିସାବ, ସେମାନେ ଏ ଭୌତିକ ଜଗତରେ ଥିଲେ ମଧ୍ୟ ସେମାନେ ମୁକ୍ତ ପୁରୁଷ ବୋଲି କୁହାଯାଉଛି। ସବୁ ସେମାନେ ଆମ ଭଳି ବଦ୍ଧ ଜୀବନ ନୁହନ୍ତି, ତେଣୁ ଆମେ ଯଦି ବନ୍ଧନରେ ପଡ଼ିଛେ ଆମେ ବନ୍ଦୀ ହେଇକି ରହିଛେ ଆମକୁ କିଏ ଉଦ୍ଧାର କରିବେ, ଯେଉଁମାନେ ମୁକ୍ତ ପୁରୁଷ ଯେଉଁମାନେ ବନ୍ଧନରେ ନାହାନ୍ତି ସେମାନେ ମୁକ୍ତ ଆମକୁ ମୁକ୍ତ କରିପାରିବେ, କିନ୍ତୁ ଆମେ ତ ବନ୍ଦୀ ଅବସ୍ଥାରେ ଅଛୁ, ଅନ୍ୟମାନେ ବନ୍ଦୀ ଅବସ୍ଥାରେ ଅଛନ୍ତି, ସେମାନେ ଆମକୁ କ'ଣ ସାହାଯ୍ୟ କରିପାରିବେ। ତେଣୁ ପ୍ରଭୁପାଦ ମହାରାଜ ସେଇଭଳି ଭାବରେ ମୁକ୍ତ ପୁରୁଷ, ସେମାନେ ଏ ଭୌତିକ ଜଗତରେ ନୁହନ୍ତି, ସେମାନେ ଚିତ୍ ଜଗତରୁ ଆସନ୍ତି ଏ ବଦ୍ଧ ଜୀବକୁ ଉଦ୍ଧାର କରିବା ପାଇଁ, ଭଗବାନ ଯେମିତି ଆମକୁ ଉଦ୍ଧାର କରିବା ପାଇଁ ଆସନ୍ତି, ତେଣୁ ସେଇଭଳି ଭାବରେ ତାଙ୍କର ସେ ଯେତେବେଳେ ଚାଲିଯାଆନ୍ତି ତାଙ୍କର ଭକ୍ତମାନେ ମଧ୍ୟ ଆସନ୍ତି ଏଇ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ତାଙ୍କର ଯେଉଁ ଆମେ ଦେଖିବା ପିଲାଦିନେ ଛୋଟ ପିଲା ଯେତେ ପାଠ ପଢ଼ୁଥିଲେ ଏସବୁ ବିଭିନ୍ନ ପ୍ରକାର ତାଙ୍କର ରହିଛି ଲୀଳା ସବୁ ରହିଛି, କିନ୍ତୁ ଆମ କମ୍ ସମୟ ଭିତରେ ଆମର ମୁଖ୍ୟ ଜିନିଷ ସବୁ କହିବା, ଆଉ ଏତେ ଲୀଳାକୁ ଆମେ ଯାଇପାରିବାନି। ତେଣୁ ସେ ତାଙ୍କର ଦେଖିବା ଛୋଟ ପିଲାଦିନୁ ସେ ଭଗବାନଙ୍କର ଭକ୍ତ, ତାଙ୍କ ପିତା ଜଣେ ବ୍ୟବସାୟୀ ଥିଲେ, ଲୁଗା ବ୍ୟବସାୟୀ ଥିଲେ, ତେଣୁ ସିଏ ଯେତେବେଳେ ଆସନ୍ତି ରାତିରେ ଟିକେ ଡେରିରେ ଆସନ୍ତି, ରାତିରେ ଆସିଲା ବେଳକୁ ଏମାନେ ସବୁ ଛୋଟ ପିଲା ଶୋଇପଡ଼ୁଥିବେ, କିନ୍ତୁ ସିଏ ଆସିକରି ଭଗବାନଙ୍କର ଆରାଧନା ସବୁ କରିବେ, ଘଣ୍ଟି ବଜେଇକରି ଭଗବାନଙ୍କର ଆରାଧନା କରିବେ। ତେଣୁ ଇଏ ପ୍ରଭୁପା ମାନେ ଆମର ଅଭୟ, ତାଙ୍କର ଛୋଟ ପିଲାଦିନର ନାଁ ଥିଲା ଅଭୟ, ଅଭୟଚରଣ ଦେ ତାଙ୍କ ନାଁ ଥିଲା, ତେଣୁ ଅଭୟ ସେତେବେଳେ ସେ ଶୋଇଥିଲେ ମଧ୍ୟ ସେ ଘଣ୍ଟିକି ଶୁଣନ୍ତି, ତେଣୁ ସିଏ ଜାଣିପାରନ୍ତି ପିତାଜୀ ଆମର ଆସିଲେ ସେ ଭଗବାନଙ୍କର ଆରାଧନା କରୁଛନ୍ତି। ତେଣୁ ଭଗବାନଙ୍କର ଭକ୍ତି ପ୍ରତି ଭଗବାନଙ୍କ ସେବା ପ୍ରତି ସେ ପିଲାଦିନ ଆକର୍ଷଣ ତାଙ୍କର ଅଛି। ତେଣୁ ଯେତେବେଳେ ତାଙ୍କର ପିତା ମାନେ ଛୋଟ ମୂର୍ତ୍ତି ରାଧାକୃଷ୍ଣଙ୍କର ଛୋଟ ମୂର୍ତ୍ତି ପ୍ରଦାନ କରିଛନ୍ତି, ତେଣୁ ସେ ବହୁତ ଆନନ୍ଦର ସହିତ ଭଗବାନଙ୍କ ସହ ସେବା କରୁଛନ୍ତି। ଛୋଟ ପିଲାଦିନୁ ସେ ଭଗବାନଙ୍କ ସେବାରେ ଲିପ୍ତ ରହିଛନ୍ତି, ଭଗବାନଙ୍କୁ ବିଭିନ୍ନ ଆରାଧନା ଯେମିତି ଅର୍ଚ୍ଚନା ଚାଲିଛି ମନ୍ଦିରରେ ସେଭଳି ଭାବରେ ସେ ଅର୍ଚ୍ଚନା କର ଭଗବାନଙ୍କୁ। ଆମେ ଜାଣିଛେ ପରୀକ୍ଷିତ ମହାରାଜ ମଧ୍ୟ ପିଲାଦିନେ ସେ ସବୁ ଭଗବାନଙ୍କର ଖେଳ ଭଗବାନଙ୍କ ମୂର୍ତ୍ତି ସହିତ ସେ ଖେଳୁଥିଲେ। ପରୀକ୍ଷିତ ଆମର ପ୍ରହ୍ଲାଦ ମହାରାଜ ସେ ସବୁବେଳେ ଭଗବାନଙ୍କ ଛୋଟ ପିଲାଦିନୁ ସେ ସବୁବେଳେ ଆମର ସାମାନ୍ୟ ବାଳକ ଛୋଟ ପିଲାମାନେ ଯେମିତି ବିଭିନ୍ନ ଖେଳାଖେଳି ଇତ୍ୟାଦିରେ ଆସକ୍ତି ହୁଅନ୍ତି, କିନ୍ତୁ ସେ ପ୍ରହ୍ଲାଦ ମହାରାଜ ସେ କିଛି ଚିନ୍ତା ସେ ଚାଲୁଥିଲା ବେଳେ ବା ବସୁଥିଲା ବେଳେ ବା ଖାଉଥିଲା ବେଳେ ସେ ସବୁବେଳେ ଭଗବାନଙ୍କର ପରିଡମ୍ବିତ ବୋଲି କୁହାଯାଉଛି, ଗୋବିନ୍ଦ ପରିଡମ୍ବିତ, ସେ ନିଜକୁ ଭଗବାନଙ୍କ ଦ୍ୱାରା ଆଲିଙ୍ଗିତ ବୋଲି ଚିନ୍ତା କରୁଥିଲେ ପ୍ରହ୍ଲାଦ ମହାରାଜ। ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଛୋଟ ପିଲାଦିନରୁ ସେଇ ଭଗବାନଙ୍କ ସେବାରେ ସେମାନେ ଭଗବାନଙ୍କ ଦୂରେଇ ପାରନ୍ତି ନାହିଁ। ତେଣୁ ପିଲାଦିନ ଛୋଟ ପିଲାବେଳେ ତାଙ୍କର ସେ କହିଲେ ମୁଁ ଗୋଟେ ରଥଯାତ୍ରା କରିବି, ରଥଯାତ୍ରା ଯେମିତି ହେଉଛି ପୁରୀ ରଥଯାତ୍ରା ସେ ବହୁତ ଚାହୁଁଥିଲେ କେମିତି ପୁରୀକି ଆସିବେ ପିଲାଦିନ ସେ ଚାହୁଁଥିଲେ। ତେଣୁ ତାଙ୍କର ପିତା ଯେତେବେଳେ କହିଲେ ତାଙ୍କ ପିତା ମଧ୍ୟ ତାଙ୍କୁ ସାହାଯ୍ୟ କଲେ ସେ ଗୋଟେ ରଥଯାତ୍ରା ରଥ ଗୋଟେ ତିଆରି କଲେ ଏବଂ ସେଇ ଯେଉଁ ରାଧାକୃଷ୍ଣ ମୂର୍ତ୍ତି ତାଙ୍କ ପିତା ଦେଇଥିଲେ ସେ ରାଧାକୃଷ୍ଣ ମୂର୍ତ୍ତିକୁ ବସେଇ ଜଗନ୍ନାଥଙ୍କର ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କର ବିଗ୍ରହ ବସେଇକରି ସେ ରଥଯାତ୍ରା ଆରମ୍ଭ କରେ। ଛୋଟ ପିଲାଦିନରୁ ରଥଯାତ୍ରା ସେ ଆରମ୍ଭ କରେ ଏବଂ ସେ ଯେତେବେଳେ ଜନ୍ମଗ୍ରହଣ କରିଛନ୍ତି ତାଙ୍କର ଯେଉଁ ଯେତେବେଳେ ଯେଉଁ ଆସିଛନ୍ତି ଜ୍ୟୋତିଷମାନେ ଆସିଛନ୍ତି ସେ ଭବିଷ୍ୟତବାଣୀ ଦେଇଛନ୍ତି, ଇଏ 70 ବର୍ଷ ବୟସରେ ଭାରତ ବାହାରକୁ ଯାଇକିରି ପାଶ୍ଚାତ୍ୟ ଜଗତରେ ସେ ଭଗବାନଙ୍କର ବାଣୀ ପ୍ରଚାର କରିବେ ଏବଂ ସାରା ପୃଥିବୀରେ 108 ମନ୍ଦିର ସେ ନିର୍ମାଣ କରିବେ। ଏସବୁ ଜ୍ୟୋତିଷମାନେ କହିକି ଯାଇଛନ୍ତି, ଭବିଷ୍ୟତବାଣୀ ଦେଇଛନ୍ତି ପ୍ରଭୁପାଦ ମହାରାଜଙ୍କର ଯେତେବେଳେ ଜାତକର୍ମ ହେଉଥିଲେ। ତେଣୁ ସେ ପିଲାଦିନେ ସବୁ ଏଇଭଳି ଭାବରେ କାର୍ଯ୍ୟ ରହିଥିଲେ ମଧ୍ୟ ବିଭିନ୍ନ ସ୍କୁଲ ଇତ୍ୟାଦି ସ୍କୁଲକୁ ଯାଉଥିଲେ ବା ଅନ୍ୟାନ୍ୟ କାର୍ଯ୍ୟ କରୁଥିଲେ ମଧ୍ୟ ମୁଁ ସବୁବେଳେ ଭଗବାନଙ୍କ ସେବାରେ ସେ ନିଯୁକ୍ତ ରହିଥିଲେ। ଏବଂ ଯେତେବେଳେ ସେ କଲେଜରେ ପଢ଼ିଲେ ସେ ସମୟରେ ଆମର ଭାରତ ପରାଧୀନ ଥିଲା, ଭାରତ ସ୍ୱାଧୀନ ହେଲା 1947 ମସିହାରେ। ତେଣୁ ସେ ସମୟରେ ଯେଉଁ ସ୍କୁଲ କଲେଜରେ ପଢ଼ୁଥିଲେ ସେ କଲେଜ ହେଉଛି ବ୍ରିଟିଶ ସ୍କଟିଶ ଚର୍ଚ୍ଚ ବୋଲି ସ୍କଟିଶ ଚର୍ଚ୍ଚ କଲେଜ ସେଠି ସବୁ ବ୍ରିଟିଶର ସେମାନେ ଆସି ପଢ଼ାଉଥିଲେ। କିନ୍ତୁ ସେମାନେ ଯେତେବେଳେ କୁହନ୍ତି ଯେତେବେଳେ ଆମର ବିଭିନ୍ନ ପ୍ରକାର ତାଙ୍କର ଯେଉଁ ସବଜେକ୍ଟ ସବୁ ରହିଛି ସେଥିରେ ଯେଉଁ ଆମର ଫିଲୋସଫି ବା ଅନ୍ୟାନ୍ୟ ସବୁ ଦର୍ଶନ ସବୁ ପଢ଼ା ହୁଏ ସେତେବେଳେ ସେମାନେ କୁହନ୍ତି ଯେ ଆମର ଯେଉଁ ହିନ୍ଦୁ ଧର୍ମରେ ଯେଉଁ ରହିଛି ପୂର୍ବଜନ୍ମ କଥା କୁହାଯାଉଛି ବା ପରଜନ୍ମ କଥା କୁହାଯାଉଛି ଏସବୁ ସବୁ ଅନ୍ଧବିଶ୍ୱାସ ବା ଏଇଟା ଠିକ୍ ନୁହେଁ ବୋଲି ସେମାନେ କୁହନ୍ତି। କାହିଁକି ସେ କଥା କୁହନ୍ତି ନା ସେମାନେ କୁହନ୍ତି ଯେ ଜଣେ ଯେତେବେଳେ କର୍ମଫଳ ଭୋଗ କରିବ ତାର କ'ଣ ନିୟମ କ'ଣ ନା ଜଣେ ଯେତେବେଳେ ମଧ୍ୟ ଆମର ଜଣେ ଯଦି କିଛି କାର୍ଯ୍ୟ କରୁଛି ସରକାରଙ୍କର ଆଇନ ଭଙ୍ଗ କରୁଛି ତାହେଲେ ତାକୁ ଦଣ୍ଡ ପ୍ରଦାନ କରାଯାଉଛି, ସେ ସମୟରେ ଜଜ୍ ପଚାରୁଛନ୍ତି କିଏ ସାକ୍ଷୀ, ତେଣୁ ପୂର୍ବଜନ୍ମରେ ସେ କ'ଣ କରିଥିଲା ତାର ସାକ୍ଷୀ କିଏ ଏ କଥା ସେ କହନ୍ତି। କିନ୍ତୁ ପ୍ରଭୁପାଦ ମହାରାଜ ଯେ କି ଆମର ବୈଦିକ ସଂସ୍କୃତି ସେ ଜ୍ଞାନ ଥିଲା ତାଙ୍କର ତେଣୁ ସେ କହନ୍ତି ହଁ ସେ ସାକ୍ଷୀ ତ ହେଉଛନ୍ତି ଭଗବାନ, ଭଗବାନ ସମସ୍ତ ହୃଦୟରେ ରହିଛନ୍ତି ତେଣୁ ସିଏ ସାକ୍ଷୀ ହିସାବରେ ରହିଛନ୍ତି। ପ୍ରକୃତରେ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ଭଗବାନ ହିଁ ଆମକୁ କର୍ମଫଳ ପ୍ରଦାନ କରୁଛନ୍ତି, ସେ ସାକ୍ଷୀ ହିସାବରେ ରହୁଛନ୍ତି, ଆମେ ଯେଉଁଭଳି ଭାବରେ କର୍ମ କରୁଛେ ସେ କର୍ମର ଫଳ ଭଗବାନ ଆମକୁ ଉପଯୁକ୍ତ ସମୟରେ ପ୍ରଦାନ କରୁଛନ୍ତି, ସେ ସାକ୍ଷୀ ଗତି ଭତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ସ୍ୱରୂପ ପ୍ରଭବ ପ୍ରଳୟ ସ୍ଥାନ ନିଧାନ ବିଜମ ବ୍ୟଙ୍ଗଭୂତର ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ ସାକ୍ଷୀ ହିସାବରେ ରହିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ସେ ଯେଉଁ ବ୍ରିଟିଶ କଲେଜରେ ସବୁ ପଢ଼ୁଥିଲେ ସେ ସମୟରେ ସେ ଭାରି ତାଙ୍କର ମନ ଦୁଃଖ ହେଉଥିଲା ଯେ ଏମାନେ ଆମର ହିନ୍ଦୁ ଯେଉଁ ଶାସ୍ତ୍ର ରହିଛି ଏ ତାକୁ ସେମାନେ କହୁଛନ୍ତି ମାଇଥୋଲୋଜି, ଆମର ଯେଉଁ ଶାସ୍ତ୍ରକୁ ସେମାନେ କହନ୍ତି ମାଇଥୋଲୋଜି ବା କଳ୍ପନା, କାରଣ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ ଯେ ଏତେ ବର୍ଷ ତଳେ ଏତେ ଉନ୍ନତ ସଭ୍ୟତା ରହିଥିଲା। ସେମାନେ କହନ୍ତି କ'ଣ ନା ଆମର ସଭ୍ୟତା ହିଁ ପ୍ରକୃତରେ ଉନ୍ନତ ସଭ୍ୟତା, ଆମର ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପରେ ଯେଉଁ ଆମର ସଭ୍ୟତା ଖ୍ରୀଷ୍ଟ ଧର୍ମ ଆସିଛି ଆମର ସଭ୍ୟତା ହିଁ ପ୍ରକୃତ ଉନ୍ନତ ସଭ୍ୟତା, ଆଉ ପୂର୍ବରୁ ଯେଉଁମାନେ ସବୁ ଥିଲେ ସେମାନେ ସବୁ ଏତେ ଉନ୍ନତ ନଥିଲେ, ସେମାନେ ଆମର ଯେମିତି ଇତିହାସରେ ବର୍ଣ୍ଣନା କରାଯାଇଛି ପ୍ରାଚୀନ ପ୍ରସ୍ତର ଯୁଗର ସଭ୍ୟତା ସେମାନେ ଥିଲେ, ସେମାନେ ଉଲଗ୍ନ ଭାବରେ ରହୁଥିଲେ ଆଉ ସବୁ ନିଆଁର ବ୍ୟବହାର ଶିଖିନଥିଲେ, ସେମାନେ ଏଇଭଳି ଭାବରେ ଜୀବନ ଧାରଣ ମାନେ ବହୁତ ଅସଭ୍ୟ ଭାବରେ ଜୀବନଯାପନ କରୁ ଏଇଭଳି ଭାବରେ ତାଙ୍କର ଧାରଣା ରହିଛି। ତେଣୁ ଆମର ଯେଉଁ ବୈଦିକ ସଂସ୍କୃତି ବା ବୈଦିକ ଯେଉଁ ଶାସ୍ତ୍ର ସବୁ ରହିଛି ସେମାନେ କହନ୍ତି ହେଉଛି ମାଇଥୋଲୋଜି, ଇଏ ହେଉଛି କଳ୍ପନା। କିନ୍ତୁ ପ୍ରଭୁପାଦ ମହାରାଜ ଜାଣିଛନ୍ତି ଯେ ପ୍ରକୃତରେ ଏ କଳ୍ପନା ଇଏ ହେଉଛି ପ୍ରକୃତ ଘଟଣା, ଆମର ମହାଭାରତ ଏସବୁ ଇତିହାସ ବୋଲି କୁହାଯାଉଛି, ଇତିହାସ ଆମର ଭାଗବତମ ଇତ୍ୟାଦି ଏସବୁ ପୁରୁଣା ଆମର ପୁରାଣ। ପୁରାଣ କହିଲେ ଆମର ଅତୀତରେ କ'ଣ ସବୁ ଘଟିଥିଲା ସେସବୁ ଘଟଣା ସବୁ ବର୍ଣ୍ଣନା କରାଯାଉଛି। ଏସବୁ କଳ୍ପନା ଜିନିଷ ନୁହଁ, ଏସବୁ ସତ୍ୟ ଘଟଣା। ସବୁ ଦେବତା ଯୁଗରେ ଭଗବାନ ଆସିଥିଲେ, ରାମଚନ୍ଦ୍ର ଆସିଥିଲେ, ଇଏ କେତେ ବର୍ଷ ତଳର ଘଟଣା, ଲକ୍ଷ ଲକ୍ଷ ବର୍ଷ ତଳର ଘଟଣା। କିନ୍ତୁ ସେମାନେ ବିଶ୍ୱାସ କରିପାରନ୍ତିନି, ସେମାନେ କହନ୍ତି ଏସବୁ କଳ୍ପନା ଜିନିଷ, କିନ୍ତୁ ଏସବୁ କଳ୍ପନା ନୁହଁ। ଭଗବାନ ଭଗବାନ ନୃସିଂହଦେବ ଆସିଥିଲେ, ସତ୍ୟଯୁଗରେ ଆସିଥିଲେ, ଲକ୍ଷ ଲକ୍ଷ ବର୍ଷ ତଳେ ଆସିଥିଲେ। ଆମେ କାଲି କହୁଥିଲୁ ମାନେ ସତ୍ୟ ତ୍ରତୀୟ ଦ୍ୱାପର କଳି ଇଏ ଯେଉଁ ଚତୁର୍ଯୁଗକୁ ମିଶାଇଲେ ହେଉଛି 43,20,000 ବର୍ଷ। ଏଇଭଳି ଭାବରେ ଜଣେ ମନୁଙ୍କର 71 ଦିବ୍ୟ ଯୁଗ ରହିଛି। ତେଣୁ ଇଏ ସବୁ ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ତଳର କଥା ଯେତେବେଳେ କୁହାଯାଉଛି ସେତେବେଳେ ସେ କହୁଛନ୍ତି ଏସବୁ କଳ୍ପନା ଜିନିଷ, କିନ୍ତୁ ପ୍ରଭୁ ଆମେ ଜାଣିଛନ୍ତି ଇଏ କଳ୍ପନା ନୁହଁ, ଇଏ ହେଉଛି ସତ୍ୟ ଘଟଣା। ତେଣୁକରି ସିଏ ତାଙ୍କର ଯେଉଁ ଫିଲୋସଫିକୁ ସେଇଟାକୁ ଗ୍ରହଣ କରିପାରୁନଥିଲେ, ତେଣୁ ସେ ତାଙ୍କୁ ପଢ଼ିବାକୁ ଇଚ୍ଛା ମଧ୍ୟ ହେଉନଥିଲା। ସେ ଯାହା ହେଉ ସେ ଗ୍ରାଜୁଏସନ୍ ପରିଚାଳନା କରୁଥିଲା ବେଳେ ସେ ସମୟରେ ଆମର ମହାତ୍ମା ଗାନ୍ଧୀ ଯେଉଁ ବ୍ରିଟିଶମାନଙ୍କ ସହିତ ଯେଉଁ ତାଙ୍କଠାରୁ ଦୂରେଇ ରହିବା ପାଇଁ ଯେଉଁ ଡାକରା ଦେଇଥିଲେ ସେଥିରେ ପ୍ରଭୁପାଦ ମହାରାଜ ମିଶିଥିଲେ। ପ୍ରଭୁପାଦ ମହାରାଜ ପ୍ରଥମେ ଆମର ସୁଭାଷ ଚନ୍ଦ୍ର ବୋଷ ତାଙ୍କଠୁ ଟିକେ ସିନିୟର ସେ ଥିଲେ, ଏବଂ ମହାତ୍ମା ଗାନ୍ଧୀ ଏମାନଙ୍କର ଯେଉଁ ଆନ୍ଦୋଳନରେ ସେ ପ୍ରଭାବିତ ହୋଇଥିଲେ। ପ୍ରଭୁପାଦ ମହାରାଜ ସେ ଚାହୁଁଥିଲେ ପ୍ରକୃତରେ ଆମ ଦେଶ କେମିତି ସ୍ୱାଧୀନ ହେବ ଏଥିପାଇଁ ମଧ୍ୟ ସେ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କର ପରିବର୍ତ୍ତନ ଆସିଲା ଯେତେବେଳେ ତାଙ୍କର ଗୁରୁଦେବଙ୍କ ସହିତ ସାକ୍ଷାତ ହେଲା 1922 1922 ସେ ତାଙ୍କର ଜଣେ ବନ୍ଧୁ ଥିଲେ ମଲ୍ଲିକ ବୋଲି, ସେ ତାଙ୍କୁ ନେଇଗଲେ ଏଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ପାଖକୁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ପାଖକୁ ଗଲେ ପ୍ରଭୁପାଦ ମହାରାଜଙ୍କର ଏଇ ଯେଉଁ ସାଧୁ ସନ୍ତମାନଙ୍କ ଉପରେ ଏତେ ଟିକେ ବିଶ୍ୱାସ ନଥିଲା, କାହିଁକି ନା ପ୍ରକୃତରେ ବହୁତ ସାଧୁ ଅଛନ୍ତି, ସାଧୁ ବେଶରେ ବିଭିନ୍ନ ପ୍ରକାର ମତେ ଯେ ଟିକେ ପାଟି କରନ୍ତି ବିଭିନ୍ନ ପ୍ରକାର ସେମାନେ ଖାଲି ବେଶରେ ସାଧୁ, କିନ୍ତୁ ପ୍ରକୃତରେ ସବୁ ପ୍ରକାର ଅସତ୍ କାର୍ଯ୍ୟରେ ସେମାନେ ଲିପ୍ତ ଥିଲେ, ଅସାଧୁ କାର୍ଯ୍ୟରେ ସବୁ ଲିପ୍ତ ଥିଲେ। ତେଣୁକରି ପ୍ରଭୁପାଦ ମହାରାଜ ତାଙ୍କ ଉପରେ ବିଶ୍ୱାସ ନଥିଲା କିଛି, କିନ୍ତୁ ଯେତେବେଳେ ସେ ତାଙ୍କର ବନ୍ଧୁ ମଲ୍ଲିକ ଯିଏ ସେ ତାଙ୍କୁ ନେଇଗଲେ ତାଙ୍କର ଭକ୍ତି ସିଦ୍ଧାନ୍ତ ଠାକୁର ପାଖକୁ, ସେ କାଲକାଟାରେ ସେ ଆସି ସେଦିନ ପହଞ୍ଚିଲେ ସେ ସମୟରେ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ତାଙ୍କୁ ଦେଖା କରିଛନ୍ତି, ତାଙ୍କର ସେ ଯେଉଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ତାଙ୍କୁ ପ୍ରଥମ ଦେଖା କହିଛନ୍ତି ଯେ ତମେ ଉଚ୍ଚ ଶିକ୍ଷିତ ବ୍ୟକ୍ତି, ତମେ ଇଂରାଜୀରେ ଶିକ୍ଷା କରିଛ, ତମେ ପାଶ୍ଚାତ୍ୟ ଜଗତରେ ଯାଇକି ଭଗବାନଙ୍କର ବିଶେଷ ଭାବରେ ଚୈତନ୍ୟ ମହାପ୍ରଭୁଙ୍କ ବାଣୀ ପ୍ରଚାର କର। ତେଣୁ ପ୍ରଭୁପାଦ ମହାରାଜ କହିଲେ ଯେ ଆମେ ତ ବର୍ତ୍ତମାନ ପରାଧୀନ ଅଛୁ, ଆମେ ବ୍ରିଟିଶମାନଙ୍କ ଅଧୀନରେ ଅଛୁ, ତେଣୁ ଆମ କଥା କିଏ ଶୁଣିବ। ଏକଥା କହିଥିଲେ ସେତେବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କୁ କହିଥିଲେ, କହିଲେ ଭଗବାନଙ୍କର ବାଣୀ ପ୍ରଚାର ଏତେ ଜରୁରୀ ଯେ ସେ କୌଣସି ଦେଶର କୌଣସି ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେନି। କିନ୍ତୁ ଏଇ କଥା ଯେତେବେଳେ ଶୁଣିଲେ ସେତେବେଳେ ପ୍ରଭୁପାଦ ମହାରାଜ ସେଟାକୁ ଗ୍ରହଣ କଲେ, କହିଲେ ଠିକ୍, ମାନେ ଆଜି ପର୍ଯ୍ୟନ୍ତ ସେ ଉପଯୁକ୍ତ ସାଧୁଙ୍କର ଶରଣ ସଂସ୍ପର୍ଶରେ ଆସିନଥିଲେ, କିନ୍ତୁ ଏଇ ଜଣେ ସାଧୁଙ୍କର ସଂସ୍ପର୍ଶରେ ଆସିଲେ ସେ ତାଙ୍କର ସହିତ ହୃଦବୋଧ ହେଲା, କହିଲା ଭଗବାନଙ୍କର ବାଣୀ ଏତେ ମାନେ ଜରୁରୀ ଯେ ସେ କୌଣସି ଦେଶର କୌଣସି ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେନି। ଦେଶର ରାଜନୈତିକ ପରିସ୍ଥିତି ବଦଳି ପାରେ, କିନ୍ତୁ ଭଗବାନଙ୍କର ବାଣୀ ପ୍ରଚାର କରିବା ହେଉଛି ବହୁତ ଜରୁରୀ, ଅତ୍ୟନ୍ତ ଜରୁରୀ। ତେଣୁ ସେଥିରେ ସେ ହୃଦବୋଧ ହେଇଥିଲା ଯେତେବେଳେ ସେ ଆସିଥିଲେ ତାଙ୍କର ମାନେ ସେଠି ତାଙ୍କୁ ଗୁରୁଦେବ ହିସାବରେ ସେ ଗ୍ରହଣ କରିଥିଲେ, ଯଦିଓ ସେ ଦୀକ୍ଷା ନେଇନଥିଲେ ସେତେବେଳେ, କିନ୍ତୁ ସେତେବେଳେ ସେ ତାଙ୍କୁ ଗୁରୁ ବୋଲି ଗ୍ରହଣ କରିଥିଲେ। ଏବଂ ସେ ଚେଷ୍ଟା କରୁଥିଲେ କେମିତି ଆମର ଯେଉଁ ରହିଛି ବୈଦିକ ଶାସ୍ତ୍ର ସବୁ ରହିଛି ସେ ଶାସ୍ତ୍ର ସବୁ କେମିତି ଲୋକମାନଙ୍କଠୁ ପ୍ରଚାର କରାଯିବ। କିନ୍ତୁ ତାଙ୍କର ବୈବାହିକ ଜୀବନ, ତାଙ୍କର ସାଂସାରିକ ଜୀବନ ଆ ଭିତରେ ସେ ବ୍ୟସ୍ତ ରହିକିରି ସିଏ ଆଉ ତାଙ୍କର ଗୁରୁଙ୍କ ସହିତ ଆଉ ଦେଖା ସାକ୍ଷାତ ହେଇପାରିନି। ତେଣୁ ସେ ଯେଉଁ କଲେଜ ଛାଡ଼ି ସାରିଲା ପରେ ସେ ଗୋଟେ ବିଜନେସ୍ କରୁଥିଲେ, ଏଇ ଫାର୍ମାସିଷ୍ଟ ଯେଉଁ ରହିଛି ଔଷଧ ଦୋକାନ କରୁଥିଲେ, ସେ ଜଣଙ୍କ ପାଖରେ ସେ ରହିଥିଲେ, ରହିକି ସେଇ ଫାର୍ମାସି ବା ଏଇ ଔଷଧ କାରବାର ସେ କରୁଥିଲେ, ତା'ପରେ ସେ ନିଜର ଔଷଧ ଦୋକାନ ଆରମ୍ଭ କଲେ। ତେଣୁ ଏଲାହାବାଦରେ ଯେତେବେଳେ ସେ ତାଙ୍କର ଔଷଧ ଦୋକାନ କାରବାର ଆରମ୍ଭ କରିଥିଲେ ସେହି ସମୟରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପୁଣି ତାଙ୍କ ସହ ଦେଖା 1933 ତେଣୁ 1933 ସେ ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ଦୀକ୍ଷା ଗ୍ରହଣ କଲା ପରେ ସେ ଏଇ କୃଷ୍ଣ ଚେତନାକୁ କେମିତି ପ୍ରଚାର କରାଯିବ ସେ ବିଷୟରେ ସେ ବହୁତ ସିରିୟସ୍ ହେଇଗଲେ, ବା ବହୁତ ତା ବିଷୟରେ କେମିତି ଚିନ୍ତା କଲେ କେମିତି ଭଗବାନଙ୍କର ବାଣୀକୁ ସାରା ପୃଥିବୀରେ ପ୍ରଚାର କରାଯିବ। ତେଣୁ ସିଏ ଆମର ଗୋଟେ ଭଗବତ ଆମର ଯେଉଁ ଆପଣମାନେ ଦେଖୁଥିବେ ଭଗବତ ଦର୍ଶନ ରହିଛି, ମାସିକ ପତ୍ରିକା ରହିଛି, ସେ ପ୍ରଥମେ ସେ ପତ୍ରିକା ଆରମ୍ଭ କରିଥିଲେ ବ୍ୟାକ୍ ଟୁ ଗଡ୍ ହେଡ୍, ଏ ପତ୍ରିକାଟି ସେ ଆରମ୍ଭ କରିଥିଲେ। ତେଣୁ ବ୍ୟାକ୍ ଟୁ ଗଡ୍ ହେଡ୍ ସେ ବହୁତ ଚେଷ୍ଟା କରି ବହୁତ କଷ୍ଟ କରି ସେ ସବୁ ପୁସ୍ତକ ମାନେ ପ୍ରକାଶ କରୁଥିଲେ ବା ଛାପୁଥିଲେ, ଯେଉଁ ପ୍ରକାଶ କରୁଥିଲେ ଲୋକମାନଙ୍କ ପାଖରେ ବିତରଣ କରୁଥିଲେ, ନିଜେ ଏକାକୀ ଭାବରେ ସେ ସବୁ କରୁଥିଲେ, ଚେଷ୍ଟା କରୁଥିଲେ। ତେଣୁ ଏଭଳି ଭାବରେ 1969 ଯେତେବେଳେ ତାଙ୍କର ଗୁରୁଦେବ ଚାଲିଗଲେ 1936 ବୋଧେ 32 ଠାକୁର ଦେହତ୍ୟାଗ କଲେ, ସେତେବେଳେ ସିଏ ତାଙ୍କ ପାଖକୁ ଗୋଟେ ଚିଠି ଲେଖିଥିଲେ ଯେ ମୁଁ ତ ଗୃହସ୍ଥରେ ଅଛି, ଗୃହସ୍ଥ ଜୀବନଯାପନ କରୁଛି, ମୁଁ ଆପଣଙ୍କର କିଭଳି ଭାବରେ ସେବା କରିବି। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କ ପ୍ରଥମ ସାକ୍ଷାତରେ ଯେଉଁ କଥା କହିଥିଲେ ସେ କଥା ପୁଣି ଆଉ ଥରେ କହିଲେ ତାଙ୍କୁ, ଯେ ତମେ ଉଚ୍ଚ ଶିକ୍ଷିତ ବ୍ୟକ୍ତି, ତମେ ଯାଇକି ପାଶ୍ଚାତ୍ୟ ଭିତରେ ଏ ମହାପ୍ରଭୁଙ୍କର ବାଣୀ ପ୍ରଚାର କର। ତେଣୁ ସବୁବେଳେ ସେ ଚେଷ୍ଟା କରୁଥିଲେ ପ୍ରଭୁପାଦ ମହାରାଜ ଯେ କେମିତି ଏଇ ବାଣୀ ପ୍ରଚାର କରାଯିବ। ତେଣୁ ସେଥିପାଇଁ ସେ ଆମକୁ କହିଲୁ ବ୍ୟାକ୍ ଟୁ ଗଡ୍ ମ୍ୟାଗାଜିନ୍ କରିଥିଲେ ଏବଂ ଭଗବତ ଗୀତା ମଧ୍ୟ ସେ ଭାଷ୍ୟ ଲେଖିଥିଲେ, ଭାଷ୍ୟ ଲେଖିବା ଆରମ୍ଭ କରିଥିଲେ, କିନ୍ତୁ କୌଣସି କାରଣରୁ ସେ ଭାଷ୍ୟଟି ହଜିଗଲା, ସେ ଆଉ ପାଇଲେନି ସେ ଭାଷ୍ୟଟି। ତାପରେ ସେ ପାଶ୍ଚାତ୍ୟ ଯାଇଛନ୍ତି, ସେତେବେଳେ ସେ ଯେଉଁ ଭଗବତ ଗୀତା କ୍ଲାସ୍ ଦେଉଥିଲେ ସେ ଆମର ଯେଉଁ ରହିଛନ୍ତି ଡକ୍ଟର ରାଜେନ କ'ଣ ତାଙ୍କ ନା, ସେ ଯିଏ ପ୍ରେସିଡେଣ୍ଟ ଥିଲେ, ତାଙ୍କର ଯେଉଁ ଭଗବତ ଗୀତାର ଭାଷ୍ୟ ରହିଛି ସେ ଭାଷ୍ୟକୁ ନେଇକରି ସେ ସେଠି ପ୍ରଚାର କରୁଥିଲେ। ତାଙ୍କ ନାଁ ହେଉଛି ଜଣେ ଫିଲୋସଫର, ସେ ଡକ୍ଟର ପ୍ରେସିଡେଣ୍ଟ ଥିଲେ, ସେଇ ଗୀତାକୁ ସେ ନେଇକରି ପ୍ରଚାର କରୁ। ତାପରେ ସେ ନିଜର ଗୀତା ଭାଷ୍ୟ କମ୍ପ୍ଲିଟ୍ ହେଲା ଏବଂ ନିଜର ଗୀତା ସେଠି ଛପା ହେଲା, ଜାପାନର ଯେଉଁ ନିପନ୍ କମ୍ପାନୀରେ ସେଟା ଆରମ୍ଭ ହେଲା ଛପା ହେଲା। ତେଣୁ ସେ ଏଇଭଳି ଭାବରେ ଭାରତବର୍ଷରେ ପ୍ରଚାର କରିବା ପାଇଁ ବହୁତ ଚେଷ୍ଟା କରିଥିଲେ ଏବଂ ବିଶେଷ ଭାବରେ ତାଙ୍କର ଯେଉଁ ସେ ବ୍ୟବସାୟରେ ବହୁତ ତାଙ୍କର ଧନ ପ୍ରାପ୍ତ ହେଉଥିଲେ, କିନ୍ତୁ ଗୋଟେ ସମୟ ଆସିଲା ଯେତେବେଳେ ତାଙ୍କର ବ୍ୟବସାୟ ଆସ୍ତେ ଆସ୍ତେ ସବୁ ଡାଉନଫଲ ହେଇଗଲା, ବ୍ୟବସାୟରେ ସେ ତାଙ୍କର ଅଧୋଗତି ଆରମ୍ଭ ହେଲା। ତେଣୁ ଯେତେବେଳେ ତାଙ୍କର ଗୋଟେ ସମୟରେ ସେ ଏଇ ଭଗବାନଙ୍କର ସେବାରେ ବା କାର୍ଯ୍ୟରେ ଲିପ୍ତ ରହିଛନ୍ତି, ଭଗବାନ କଥା ପ୍ରଚାର ଲିପ୍ତ ରହିଛନ୍ତି, ସେ ସମୟରେ ସେ ଶୁଣିଲେ ଯେ ତାଙ୍କର ସବୁ ଯେଉଁ ଔଷଧପତ୍ର ବା ବ୍ୟବସାୟ ସବୁ ଥିଲା ତାଙ୍କର ସବୁ କିଏ ସବୁ ଚୋରି କରି ନେଇଯାଇଛନ୍ତି। ତେଣୁ ସେଇଟା ଯେତେବେଳେ ଶୁଣିଲେ ସେ ଭଳି ମନ ଦୁଃଖ କଲେ, କିନ୍ତୁ ତାପରେ ସେ ଜାଣିଲେ ଭାଗବତରେ ଭଗବାନ କହିଛନ୍ତି ସେ କଥା ଯେ ଯଶ ମନୁ ଗୃହାମି ହରିଷେ ତତ୍ ଧନମ ସନେଇ ତତ ଧନମ ତଜନ୍ତସ୍ୟ ସ୍ୱଜନା ଦୁଃଖ ଦୁଃଖିତ। ଭଗବାନଙ୍କୁ ଯେଉଁମାନଙ୍କୁ ବିଶେଷ ଭାବରେ କୃପା କରନ୍ତି ତାଙ୍କର ଧନକୁ ହରଣ କରିନିଅ, ଭଗବାନ 10:84 ଭଗବାନ କଥା କହୁଛନ୍ତି, 28 ଭଗବାନ କଥା କହୁଛନ୍ତି ଯେ ଯେଉଁମାନେ ଭଗବାନ ଯେଉଁମାନଙ୍କ ବି କୃପା କରନ୍ତି ତାଙ୍କର ସବୁ ଧନ ସେ ହରଣ କରିନିଅ, ଧନ ହରଣ କରିଲେ କ'ଣ ହବ ନା ତତେ ଧନ ନିର୍ଦ୍ଦେଶ ସୋଜନା ଦୁଃଖ ଦିଅ, ଯାହାର ଯେତେବେଳେ ଧନ ଚାଲିଯିବ ତାଙ୍କର ଯେତେବେଳେ ବନ୍ଧୁ ପରିବାର ସବୁ ରହିଛନ୍ତି ସେମାନେ ମଧ୍ୟ ତାଙ୍କୁ ତ୍ୟାଗ କରିବେ। ତେଣୁ ସେ ସମୟରେ ସେ କେବଳ ଭଗବାନଙ୍କର ଆଶ୍ରୟ ପାଇବେ, ସେଥିପାଇଁ ଭଗବାନ ଏଇଟା ସ୍ୱତନ୍ତ୍ର କୃପା ତାଙ୍କୁ କରନ୍ତି, ଅନୁଗ୍ରହ କରନ୍ତି ଭଗବାନ ଅନୁଗ୍ରହ ଆମି କୃପା। ତେଣୁ ଗୋପାଳ ମହାରାଜ ଏ କଥା ଚିନ୍ତା କରିକି ସେ କହିଲେ ଯେଉଁ ଭଗବାନଙ୍କର କୃପା, ତେଣୁ ସେ ସବୁ ଆସ୍ତେ ଆସ୍ତେ ତାଙ୍କର ସଂସାରରୁ ଦୂରେଇ ଯାଇକିରି ଏଇ ଭଗବାନଙ୍କ କଥା ପଚାରିଲେ ଯେଉଁ ଜୀବନକୁ ଉତ୍ସର୍ଗ କରିଥିଲେ। ଯେଉଁ କହିଥିଲି ଚୈତନ୍ୟ ମହାପ୍ରଭୁ କହିଥିଲେ ଯେ ପୃଥିବୀ ତେ ଆଛ ସତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବି ମୋର ନାମ, ଏବଂ ବିଶେଷ ଭାବରେ ସେ କହିଥିଲେ ଯେ ଭାରତ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି, ଭାରତ ଭୂମି ତେ ମନୁଷ୍ୟ ଜନ୍ମ ହେଲ ଯା ଜନ୍ମ ସାର୍ଥକ କରିକର ପରୋପକାର, ଯେଉଁମାନେ ଭାରତବର୍ଷରେ ମାନବ ଜନ୍ମ ପାଇଛନ୍ତି ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ। ତେଣୁ ସେମାନେ ଭଗବାନ କହୁଛନ୍ତି ସେମାନେ ନିଜର ଜନ୍ମକୁ ସାର୍ଥକ କରିକିରି ନିଜେ ପ୍ରକୃତରେ ଜୀବନର କ'ଣ ଲକ୍ଷ୍ୟ, ଜୀବନର ଲକ୍ଷ୍ୟକୁ କେମିତି ହାସଲ କରାଯିବ ଏସବୁ ବିଷୟରେ ଚିନ୍ତା କରି ଏ ଜୀବନକୁ ସାର୍ଥକ କରି ପରର ଉପକାର କରିବା ପାଇଁ ଭଗବାନ କହୁଛନ୍ତି। ପରର ଉପକାର କେମିତି କରିବା, ମହାପ୍ରଭୁ କହୁଛନ୍ତି ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ଆମାର ଆଜ୍ଞା ଗୁରୁ ନିଆ ତାର ଦେଶ, ଆମେ ଉପକାର କେମିତି କରିବା ନା ଏଇ ଭଗବାନ କଥା ଯଦି ପ୍ରଚାର କରିବା ତାହେଲେ ସେଇଟା ହେଉଛି ଶ୍ରେଷ୍ଠ ଉପକାର। ଆମ ପ୍ରଭୁପାଦ ମହାପ୍ରଭୁ ଜାଣିଛନ୍ତି ସାଧାରଣତଃ ଉପକାର କରି ଲୋକ କ'ଣ ଭାବନ୍ତି ନା ଜଣେ ଯଦି ପ୍ରଭୁପାଦ ମହାପ୍ରଭୁ ଗୋଟେ ଉଦାହରଣ ଦେଇଛନ୍ତି, ଜଣେ ଜଣେ ଧନୀ ବ୍ୟକ୍ତିର ସନ୍ତାନ ধনী ব্যক্তির পুয়ো সে কোনসি কারণে তার বাপা ভুলে যাইতা হেতু সে বহু কষ্ট ভোগ করছে পরে পয়সা পত্র না দরিদ্র অবস্থা করছে কতবে রোগ হচ্ছে কতবে ভোক হচ্ছে এই বিভিন্ন প্রকার দুঃখ কষ্ট সে রয়েছে কিন্তু যে তথাকথিত পরোপকারী ব্যক্তি সব আসছেন কি দেখছেন ইয়াকে খাওয়া না ভোগ হচ্ছে সেখানে সে তার কিছু খাদ্য দৌছেন কিন্তু সে খাদ্য দেলে সে খাই সারা পরে যদিও কিছু উপকার হল কিন্তু পুঁ কিছু সময় পরে পুঁ ভোক পুঁ খাদ্য দরকার বা আউ কতজন পরোপকারী ব্যক্তি আসিক সে দেখছেন আর কিছু বস্ত্র না তেমন কিছু বস্ত্র প্রদান করছেন বা শীত দিনে আর কিছু উষ্ণ বস্ত্র না থা প্রাপ্ত হচ্ছে সেপরে তার কিছু কম্বল ইত্যাদি প্রদান করছেন কিন্তু সেইটা দেলে মধ্যে সে বস্ত্র যেতে চিড়ি যাচ্ছি পুঁ তার সে আবশ্যকতা রহব বা জন আউ কতজন পরোপকারী ব্যক্তি আসলে দেখলে তার কিছু রোগ হয়েছি সে পিলা কিছু ঔষধ দিয়ে কিন্তু সে রোগটা ভুলে যাইপরে সেতবে কিন্তু পুঁ তার রোগ হব কিন্তু আউ জন প্রকৃত পরোপকারী ব্যক্তি আসছেন সে জানুছেন যে ইয়ে পিলা হচ্ছে গোটে ধনী ব্যক্তির সন্তান তেমন সে নিয়ে যেতবে সে ধনী ব্যক্তি পাখে নিয়ে ছাড়ি দেছেন সেতবে তার সমস্ত সমস্যার সমাধান হয়ে যাবে তেমন সেইভাবে ভাবে আমি যে জীব দুঃখ কষ্ট ভোগ করছে কী না ভগবান ভুলে যাই কৃষ্ণ বলে সেই জীব অনাদি বহির্মুখ অতএব মায়াতারে দেহ সংসার আদি আমি কী দুঃখ পাওছে না যেহেতু আমি ভগবান ভুলে যাইছি তেমন সবুঠ শ্রেষ্ঠ উপকার হচ্ছে কেমি হব না মহাপ্রভু কোথ যারে দেখ তারে কহ কৃষ্ণ উপদেশ আমার আজ্ঞা গুরু হইয়া তার যা দেখবে আমি ভগবান কথা কে ইয়ে হচ্ছে শ্রেষ্ঠ উপকার ভগবদ্গীতার আমি দেখিয়া ভগবান মধ্যে সে কথা কৌশল অষ্টাদশ অধ্যায়ে অড়ষটি অনস্তরী এই দুইটি শ্লোকের ভগবান কিন্তু ভগবানকর সবুঠ কি প্রিয়তম ব্যক্তি ভগবান কৌশল জ ইদম পরম গুহ্যম মদভক্ত অভিদাসতি ভক্তি মহি পরম কৃত মানবস্য তৃশংস্য নচ তসমাত মনুষ্যেষু কশ্চন মে প্রিয়কৃতম ভবিতা নচনে তসমাত অন্য প্রিয়তর ভূমি ভগবানকর ভগবদ্গীতারে তিন প্রকার জ্ঞান প্রদান করছেন গুহ্য গুহ্যতর এবং গুহ্যতম তেমন এই যে গুহ্যতম জ্ঞান হচ্ছে কেন না ভগবানকে ভক্তি করা যায় জ্ঞান যোগ ভক্তি এইসব বিষয়ে ভগবদ্গীতারে বর্ণনা করা যাইছে তেমন ভক্তিটা হচ্ছে সবচেয়ে গুহ্যতম জ্ঞান ভগবান দিয়েছেন তেমন এই যে ভক্তিকে যে ভগবান ভক্ত মানুষ প্রচার করতে ভগবান কৌশল তাঠার কি মোট প্রিয়তম ব্যক্তি না তেমন এই অনুভব করা যে ভগবান কথা প্রচার করছেন সে ভগবান কত প্রিয় তেমন প্রভুপাদ মহারাজ এই ভগবান কথা প্রচার করা সে সব কিছু ত্যাগ কলে সংসার ইত্যাদি সব ত্যাগ কলে এবং বিশেষ ভাবে ভারতবর্ষে সে প্রথমে চেষ্টা করলে ভগবান কথা প্রচার করা তেমন সে ঝাঁসিরে গোটে আরম্ভ করলে লিগ অফ ডিভোটিজ এই ভগবান আমি যেমন এটি ইস্কন পরে সে ইস্কন তৈরি কলে এটি যে কেন্দ্র করাযাই তার কারণ হচ্ছে মানে তার উদ্দেশ্য হচ্ছে এই ভগবান কথা প্রচার করা আজ আপনার সব আসছেন এই কেন্দ্র খোলা হয়েছিল আপনার আসি এটার মিশন এবং আস্তে আস্তে ভক্ত হচ্ছেন ভক্তের পরিণত হচ্ছেন তেমন সেই ভাবে প্রভুপাদ মহারাজ প্রথমে ঝাঁসিরে চেষ্টা করছিলেন এই ভক্তি কেন্দ্র গোটে খোলি লিগ অফ ডিভোটিজ খোলিকি ভক্ত সৃষ্টি করা কিন্তু সেতরে সে বিশেষ ভাবে উন্নতি করে কিন্তু না সে যে জায়গাটা নিয়ে সে জায়গাটা সেখানে যে গভর্নর লে মধ্যপ্রদেশের গভর্নর তাঁর পত্নী কম কলে না সেটা গোটে ক্লব করেদে উইমেন্স ক্লব স্ত্রী লোক মানুষ ক্লব করেদে তেমন প্রভুপাদ মহারাজ আসলে আগ্রহ প্রকাশ কলে না তেমন সে যে কহিলি ভগবত দর্শন যে পত্রিকা স্থাপুলে ব্যাক টু গড হেড তেমন সি তাকে জন কহিলেন যে আপনার যে পত্রিকা ছাপুছেন লোক মানে সেটা পড়ি সারি তাকে ফিঙ্গি দেবে আপনার পুস্তক রচনা করবে গ্রন্থ রচনা করবে তেমন সি ভাগবতম গ্রন্থ রচনা করা আরম্ভ কলে ভাগবতম প্রথম স্কন্ধ পুরা সে ভাষ্য প্রদান কলে আপনার দেখবে আমার প্রভুপাদ মহারাজঙ্কর অনেক বই সব গ্রন্থ সব রচনা করছেন সে যে বিশেষ ভাবে আমার যেতে শাস্ত্র আছে তার সার হচ্ছে কি কে না ভগবদ্গীতা শ্রীমদ ভাগবতম চৈতন্য চরিতামৃত আর উপরে প্রভুপাদ মহারাজ ভাষ্য দিয়েছেন এবং সারা পৃথিবীতে বিভিন্ন ভাষায় সেসব অনুবাদ হয়েছে আমার এই ওড়িশার প্রভুপাদ মহারাজঙ্কর যে ইংরাজী লেখা অনুবাদ করছেন তাঁর প্রিয় শিষ্য শ্রীমদ গৌরগোবিন্দ সিং মহারাজ অধিকাংশ বই সে ওড়িয়ার অনুবাদ করছেন ଭଗବତ ଗୀତା ଭାଗବତମ ଏସବୁ ଚୈତନ୍ୟ ମହାରାଜ ଆମର ତାଙ୍କର ଯେ ଶିଷ୍ୟ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ତାକୁ ଅନୁବାଦ କରିଥିଲେ। ଯାହା ହଉ ସେ ଭାଗବତମର ପ୍ରଥମ ସ୍କନ୍ଦ ରଚନା ଆରମ୍ଭ କଲେ ବା ଏ ଭାଷ୍ୟ ଦେବା ଆରମ୍ଭ କଲେ। ତେଣୁ ତାପରେ ସେ ଜଣେ ତାଙ୍କୁ କହିଲେ ଯେ ଆପଣ ଯେଉଁ ଭଗବାନ କଥା ପ୍ରଚାର କରୁଛନ୍ତି ସେଇଟାକୁ ପ୍ରଚାର କରିବାଟା ଆହୁରି ଅଧିକ ତ୍ୱରାନ୍ୱିତ ହେଇପାରିବ ଯଦି ଆପଣ ସନ୍ୟାସ ଗ୍ରହଣ କରିବେ। ସେ ସନ୍ୟାସ ଗ୍ରହଣ କରିବା ପାଇଁ ରାଜି ହେଉନଥିଲେ, କିନ୍ତୁ ତାଙ୍କର ଗୁରୁଦେବ ମଧ୍ୟ ତାଙ୍କ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ ତାଙ୍କୁ କହୁଛନ୍ତି ତୁମେ ସନ୍ୟାସ ନିଅ, ଭଗବାନ କଥା ପ୍ରଚାର କରିବା ପାଇଁ ତାଙ୍କର ଗୁରୁଦେବ ସବୁବେଳେ ତାଙ୍କୁ ପ୍ରେରଣା ଦେଉଥିଲେ। ତେଣୁ ପ୍ରଭୁପାଦ ମହାରାଜ 1959 ଏଇ ସନ୍ୟାସ ଗ୍ରହଣ କଲା ପରେ ଗ୍ରହଣ କଲେ ଏବଂ ଭଗବାନ କଥା ପ୍ରଚାରରେ ପୂର୍ଣ୍ଣ ଭାବେ ବ୍ରତୀ ହେଇକିରି କେମିତି ଭଗବାନ କଥା ପ୍ରଚାର କରନ୍ତୁ ସେଇଥିପାଇଁ ସେ ସବୁବେଳେ ବ୍ରତୀ ହେଇକିରି ରହିଲେ। ତେଣୁ ସେ ଚେଷ୍ଟା କରୁଥିଲେ ତାଙ୍କର ଗୁରୁଦେବଙ୍କ କଥାକୁ କାର୍ଯ୍ୟକାରୀ କରିବା ପାଇଁ ସେ ଚେଷ୍ଟା କରୁଥିଲେ କେମିତି ପାଶ୍ଚାତ୍ୟ ଜଗତକୁ ଯାଇକିରି ଏ ଭଗବାନ କଥା ପ୍ରଚାର କରାଯିବ। ଆମର ଯେଉଁ ରହିଛି ଚୈତନ୍ୟ ଭାଗବତମରେ ଏକଥା କୁହାଯାଇଛି ଯେ ପୃଥିବୀତେ ଆଚ୍ଛୁତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବ ମୋର ନାଁ। ଏ ଯେଉଁଟାକୁ ଭଗବାନ କହିଛନ୍ତି ମହାପ୍ରଭୁ, କିନ୍ତୁ ପ୍ରଭୁପାଦ ମହାରାଜ ଆସିବା ପୂର୍ବରୁ ଅନ୍ୟ ବୈଷ୍ଣବମାନେ ଯେଉଁ ସେତେବେଳେ ପଢ଼ୁଥିଲେ ସେଟାକୁ ସେ ବୁଝିପାରୁନଥିଲେ, କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ସେଇ ଚୈତନ୍ୟ ଭାଗବତଙ୍କ ସେଇ ଶ୍ଳୋକକୁ ପଢ଼ୁଥିଲେ ସେ ହୃଦବୋଧ ତାଙ୍କର ହେଉଥିଲା ଯେ ଦିନ ଆସିବ ନିଶ୍ଚିନ୍ତ ଭାବରେ ଭଗବାନ କଥା ସାରା ପୃଥିବୀରେ ପ୍ରଚାର କରାଯିବ। ତେଣୁ ସେଇ ଭଗବାନ କଥା ପ୍ରଚାର କରିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। ଗୋଟେ ଥର ତାଙ୍କର ଜଣେ ଲୋକ ଅଳ୍ପ ପରିଚିତ ବ୍ୟକ୍ତି ମିଷ୍ଟର ଅଗ୍ରୱାଲ ବୋଲି ଜଣେ ବ୍ୟକ୍ତିଙ୍କ ସହିତ ଦେଖା ହେଲେ, ତେଣୁ ସିଏ ତାଙ୍କୁ କହିଲେ ସିଏ ପ୍ରଭୁପାଦ ମହାରାଜ ଯାହାକୁ ଭେଟନ୍ତି ତାଙ୍କୁ କହନ୍ତି ଯେ ତମେ ମୋତେ ତମର ପିଲାମାନେ ଯଦି ଅଛନ୍ତି ପାଶ୍ଚାତ୍ୟ ଜଗତରେ ମୋତେ ଟିକେ ପାଶ୍ଚାତ୍ୟ ଜଗତକୁ ନେବା ପାଇଁ ବ୍ୟବସ୍ଥା କର। ତେଣୁ ତାକୁ ମଧ୍ୟ ସେଇଟା କହିଥିଲେ। ତେଣୁ ସେ ଅଗ୍ରୱାଲଙ୍କର ପୁଅ ଯିଏ ଗୋପାଳ ବୋଲି ତେଣେ ଜଣେ ଥିଲେ, ସେ ଥିଲେ ଆମେରିକାରେ ନ୍ୟୁୟର୍କରେ ଥିଲେ, ସିଏ ମଧ୍ୟ ତାଙ୍କ ପାଖକୁ ଲେଖିଲେ, ତାଙ୍କ ବାପା ଲେଖିଲେ ଯେ ତମେ ଏଇ ଯେଉଁ ଅଛନ୍ତି ଏ ସି ଭକ୍ତିଦାନ ସ୍ୱାମୀ ଗୋପାଳ ତାଙ୍କୁ ପାର୍ସଲ ନେବା ପାଇଁ ତାଙ୍କୁ ହିସା ଗୋଟେ ଦିଅ ପ୍ରଦାନ କର। ତେଣୁ ତାଙ୍କର ପୁଅ ତାଙ୍କ ପ୍ରଭୁପାଦ ମହାରାଜଙ୍କୁ ଆସିବା ପାଇଁ ସେ ଗୋଟେ ଭିସା ପ୍ରଦାନ କରିଥିଲେ ଏବଂ ପାର୍ସଲ ଜଣକୁ ଯିବା ପାଇଁ ଯେଉଁ ଧନ ଆବଶ୍ୟକ ସେ ଧନ ତାଙ୍କ ପାଖରେ ନଥିଲା। ତେଣୁ ଆମର ଯେଉଁ ସିନ୍ଧିଆ ଷ୍ଟିମସିପ୍ କମ୍ପାନୀ ଯେଉଁ ରହିଛି ସେ ସିନ୍ଧିଆ ଷ୍ଟିମସିପ୍ର କମ୍ପାନୀର ଯିଏ ମୁଖ୍ୟ ମୋରାଜୀ ଯିଏ ତାଙ୍କ ପାଖକୁ ଯାଇକିରି ତାଙ୍କୁ ଅନୁରୋଧ କରିଥିଲେ ମୋତେ ଗୋଟେ ଟିକେଟ୍ ପ୍ରଦାନ କରିବା ପାଇଁ ଏବଂ ସେ ଗୋଟେ ତାଙ୍କୁ ଟିକେଟ୍ ପ୍ରଦାନ କରିଥିଲେ ଏବଂ ତାଙ୍କ ପାଖରେ ମାତ୍ର ଥିଲା 40 ଟଙ୍କା ଏବଂ ଏଇ ଶ୍ରୀମଦ ଭାଗବତର ପ୍ରଥମ ସ୍କନ୍ଧର 3 ଖଣ୍ଡ ସେ ଅନୁବାଦ କରିଥିଲେ ଏବଂ 200 ସେଟ୍ ଧରିକି ସେ ଯାଇଥିଲେ ଏବଂ ସେ ଯେଉଁ ଭଗବତ ଗୀତା ନେଇଥିଲେ ଯେ ଆମର ଯେଉଁ କହିଲି ଯେ ପ୍ରେସିଡେଣ୍ଟ ଯିଏ ଥିଲେ ତାଙ୍କର ସେ ଏଇଟାକୁ ନେଇଥିଲେ ଡକ୍ଟର ରାଧାକୃଷ୍ଣଙ୍କର ସେ ଭଗବତ ଗୀତାକୁ ନେଇକି ଯାଇଥିଲେ ଏବଂ କର୍ତ୍ତାବଳେ ଏଇଭଳି ଭାବରେ ଅଳ୍ପ ସୀମିତ ଜିନିଷ ସେ ନେଇକି ଯାଇଥିଲେ। 1965 ଅଗଷ୍ଟ 13 ସେ କାଲକାଟାରୁ ବିଦାୟ ହେଲେ, ତାଙ୍କ ଜଳଯୁକ୍ତ ଜାହାଜ ବାହାରିଲା ଅଗଷ୍ଟ 13 ଏବଂ ଜଳଯୁକ୍ତ ଯାଇକିରି ଯେତେବେଳେ ପହଞ୍ଚିଲା ସେପ୍ଟେମ୍ବର 1 ପହଞ୍ଚିଲା, 1.5-2 ଲାଗିଛି ତାଙ୍କୁ ପହଞ୍ଚିବା ପାଇଁ, ସେ ଆମେ ବୋଷ୍ଟନରେ ପହଞ୍ଚିଲେ, ତାପରେ ବୋଷ୍ଟନରୁ ଯାଇକିରି ନ୍ୟୁୟର୍କରେ ଗଲେ ଏବଂ ନ୍ୟୁୟର୍କରୁ ସେ ଯେଉଁ ତାଙ୍କର ଯିଏ ଗୋପାଳ ଯିଏ ଅଗ୍ରୱାଲା ଦେଇଥିଲେ ତାଙ୍କୁ ନେବା ପାଇଁ ସେ ଆସି ସେଠି ପହଞ୍ଚିକି ତାଙ୍କୁ ନେଇକି ଏବଂ ସେଇଠୁ ସେ ବର୍ଷେ କାଳ ଚେଷ୍ଟା କରିଛନ୍ତି କେମିତି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭଗବାନ ସଙ୍ଗେ ପ୍ରତିଷ୍ଠା ହେବ, କିନ୍ତୁ ସେଥିରେ ସେ ସଫଳତା ପ୍ରାପ୍ତ ହୋଇପାରୁନଥିଲେ। ବିଭିନ୍ନ ସ୍ଥାନରେ ତାଙ୍କର ବାସଭବନ ପରିବର୍ତ୍ତନ କରିବାକୁ ପଡ଼ୁଥିଲା, ତାଙ୍କର ଏତେ ସୁବିଧା ମଧ୍ୟ ନଥିଲା, ସାହାଯ୍ୟ ଇତ୍ୟାଦି ସେ ପାଇପାରୁନଥିଲେ। ବହୁତ ସବୁବେଳେ ସେ ଚେଷ୍ଟା କରନ୍ତି ଯେ ଜଳଦୂତ ଯାହା ଯେଉଁ ଷ୍ଟିମସିପ୍ କମ୍ପାନୀ ଅଛି ସେଠିକି ଯାଇକି ପଚାରନ୍ତି ତୁମର ଜାହାଜ କେବେ ଫେରିବ, ମୁଁ ବ୍ୟାକ୍ କରିବି। ଅଧିକାଂଶ ସମୟରେ ସେ ଯାଇ ପଚାରନ୍ତି, କାରଣ ସେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସେ ପ୍ରଚାର କରିପାରୁନଥିଲେ ପ୍ରଥମ ଚକ୍ର। କିନ୍ତୁ ଯାହା ହଉ ଭଗବାନ ଆମର ସେଥିରେ ମୁଁ କହିନି, ଆମେ ସଂକ୍ଷେପରେ କହୁଛେ କାରଣ ସମୟ ହେଇଗଲାଣି, ଯେ ପ୍ରଭୁ ମହାରାଜ ଯେତେବେଳେ ଯାଇଥିଲେ ଜାହାଜରେ 2 ତାଙ୍କୁ ହାର୍ଟ ଆଟାକ୍ ହେଇଛି, ଜଳ ଜାହାଜରେ ଗଲା 2 ହାର୍ଟ ଆଟାକ୍ ହେଇଛି, କିନ୍ତୁ ସେ ଗୋଟେ ସ୍ୱପ୍ନ ଦେଖୁଛନ୍ତି ଯେ ଭଗବାନ କୃଷ୍ଣ ତାଙ୍କୁ କହୁଛନ୍ତି ତମେ ବ୍ୟସ୍ତ ହେଉନା, ମୁଁ ଏ ଜାହାଜର ଦାୟିତ୍ୱରେ ଅଛି, ମୁଁ ତମକୁ ନେଇଯିବି, ଏଭଳି ଭାବରେ ସେ ସ୍ୱପ୍ନ ଦେଖିଛନ୍ତି। ତେଣୁ ପାଶ୍ଚାତ୍ୟ ଯେତେବେଳେ ଯାଇଛନ୍ତି ସେତେବେଳେ ସେ ଗୋଟେ ଥରେ କ'ଣ ହେଲା ନା ଆସ୍ତେ ଆସ୍ତେ ସେ ଯେଉଁ ସେଣ୍ଟର ଖୋଲିଥିଲେ ସେ ସେଣ୍ଟରରେ ସେ ସପ୍ତାହରେ ତିନି ଦିନ ଭଗବତ ଗୀତା ପ୍ରବଚନ ଦିଅନ୍ତି। ତେଣୁ ଅଳ୍ପ ଅଳ୍ପ କିଛି ବ୍ୟକ୍ତି ଆସନ୍ତି, ସେ ତାପରେ ଆସ୍ତେ ଆସ୍ତେ ତାଙ୍କର ମଧ୍ୟ କେତେଜଣ ଶିଷ୍ୟ ବା ତାଙ୍କର ଫଲୋଅର୍ ଅନୁଗାମୀ ହେଇକି ରହିଲେ, ଦୀକ୍ଷା ସେଥିରେ ପ୍ରଦାନ କରିନଥିଲେ। ତାପରେ ସେ ତାଙ୍କୁ ନେଇକିରି ଗୋଟେ ପାର୍କ ଅଛି, ଟ୍ରାମ୍ପକିନ୍ ସ୍କୋୟାର ପାର୍କ ରହିଛି, ସେଇଠି ସେ ଭଗବାନଙ୍କର କୀର୍ତ୍ତନ କରିଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ସେ ସମୟରେ ଆମେରିକାରେ ବହୁତ ପ୍ରାଚୁର୍ଯ୍ୟ, ବର୍ତ୍ତମାନ ମଧ୍ୟ ତାଙ୍କର ବହୁତ ପ୍ରାଚୁର୍ଯ୍ୟ ରହିଛି, କିନ୍ତୁ ଯେତେ ପ୍ରାଚୁର୍ଯ୍ୟ ଥିଲେ ମଧ୍ୟ ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲେ। ସେମାନେ ଖୋଜୁଥିଲେ କେଉଁଠି ଆନନ୍ଦ ମିଳିବ, କେଉଁଠି ଶାନ୍ତି ମିଳିବ, ସେମାନେ ଖୋଜୁଥିଲେ। କେତେ ପ୍ରାଚୁର୍ଯ୍ୟ ଅଛି କିନ୍ତୁ ହିପି ହେଇକିରି ସବୁ ଜୀବନଯାପନ କରୁଥିଲେ, ରାସ୍ତାରେ ଭିକାରୀ ଭଳି ପଡ଼ିକି ରହୁଥିଲେ, ତାଙ୍କର ଘରକୁ ମଧ୍ୟ ଯାଉନଥିଲେ, ବିଭିନ୍ନ ନିଶା ଦ୍ରବ୍ୟ ସେବନ କରୁଥିଲେ, ଏଇଭଳି ଭାବରେ ଅବସ୍ଥାରେ ଥିଲେ ସେମାନେ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇକିରି ଭଗବାନଙ୍କର ବାଣୀ ପ୍ରଚାର, ଭଗବାନଙ୍କର ନାମ ପ୍ରଚାର କଲେ, ସେତେବେଳେ ସମସ୍ତେ ସେମାନେ ଜୀବନ ପାଇଲା ଭଳି ଆନନ୍ଦ ଅନୁଭବ କଲେ। କିନ୍ତୁ ସମସ୍ତେ ସେଇ ଯେଉଁ ଘଣ୍ଟେ ଦେଢ଼ ଘଣ୍ଟା କାଳ ଭଗବାନଙ୍କ ନାମ କୀର୍ତ୍ତନ କରାଯାଇଛି, ସେଥିରେ ସମସ୍ତେ ନୃତ୍ୟ କରୁଛନ୍ତି, ସବୁ ସେଥିରେ ଯୋଗ ଦେଇକି ସବୁ ନୃତ୍ୟ କରୁଛନ୍ତି। ତେଣୁ ତାପରେ ଆସ୍ତେ ଆସ୍ତେ ଆମର ଇସ୍କନ କେନ୍ଦ୍ର ଆରମ୍ଭ ହେଲା। 1986 ମସିହାରେ ପ୍ରଭୁପାଦ ମହାରାଜ ଏଇ ଇସ୍କନ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ସ୍ଥାପନ କଲେ, ଜୁଲାଇ ମାସରେ ଏଇ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ସ୍ଥାପନ ହେଲା। ତେଣୁ ଆସ୍ତେ ଆସ୍ତେ ତାର ସବୁ ପ୍ରଚାର ହେବାକୁ ଆରମ୍ଭ କଲା, ସବୁ ଯେଉଁମାନେ ଭଗବାନ ମହାପ୍ରଭୁ ପ୍ରଭୁପାଦ ମହାରାଜଙ୍କୁ ଦୀକ୍ଷା ନେଲେ ସେମାନେ ଏଇ ଭଗବାନଙ୍କ ବାଣୀ ପ୍ରଚାର କରିବା ପାଇଁ ବିଭିନ୍ନ ଆଡ଼େ ସବୁ ଲସ୍ ଆଞ୍ଜେଲସ୍ ଗଲେ, ନ୍ୟୁୟର୍କରୁ ଲସ୍ ଆଞ୍ଜେଲସ୍ ଗଲେ। ଲସ୍ ଆଞ୍ଜେଲସ୍ରେ ପ୍ରଥମେ ରଥଯାତ୍ରା ଆରମ୍ଭ ହେଲା, ତାପରେ ବିଭିନ୍ନ ସ୍ଥାନକୁ ଯାଇକି ଲଣ୍ଡନ ଇତ୍ୟାଦି ୟୁରୋପର ବିଭିନ୍ନ ସ୍ଥାନକୁ ଯାଇକିରି ଏ ଭଗବାନ ବାଣୀ ସେ ପ୍ରଚାର କରିଛନ୍ତି। ତେଣୁ ଏହି ସମୟରେ ଭାରତବର୍ଷରେ ଯଦିଓ କିଛି କିଛି କେନ୍ଦ୍ର ପ୍ରତିଷ୍ଠା ହେଉଥିଲା, ବିଶେଷ ଭାବରେ ଓଡ଼ିଶାରେ ଆମର ପ୍ରଭୁପାଦ ମହାରାଜ ଯେଉଁ କହିଥିଲି ଓଡ଼ିଶାକୁ ସେ ପସନ୍ଦ କରୁନଥିଲେ, କାହିଁକି ନା ଥରେ ସେ ଆସିଥିଲେ ପୁରୀକି ଆସିଥିଲେ, ତାଙ୍କର ଶିଷ୍ୟମାନଙ୍କୁ ଆଣିକି ଆସିଥିଲେ ପୁରୀକି, କିନ୍ତୁ ପୁରୀରେ ଯେଉଁ ବର୍ତ୍ତମାନ ଆମେ ଦେଖୁଛେ, ପୁରୀରେ ଯେଉଁ ବର୍ତ୍ତମାନ ଆନ୍ଦୋଳନ ଚାଲିଛି, ଜଗନ୍ନାଥ ଓନ୍ଲି ହିନ୍ଦୁ ଯାହା ଆଲାଉ, କେବଳ ହିନ୍ଦୁମାନେ ଭିତରକୁ ଆସିବେ, ସେଥିପାଇଁ ପ୍ରଭୁପାଦ ମହାରାଜ ବହୁତ ବିରକ୍ତ ହେଇକିରି ସେ ଚାଲିଯାଇଥିଲେ, ସେ ଓଡ଼ିଶାକୁ ଆସିବା ପାଇଁ ଚାହୁଁନଥିଲେ। କିନ୍ତୁ ଆମର ଓଡ଼ିଶାରେ ଯେ ଆମର ଥିଲେ ବୈଷ୍ଣବ ଯେ ଶିଶୁମ ଗୌରବନ୍ଧୁ ସେ ମହାରାଜ, ସିଏ ଗୁରୁଙ୍କର ଅନ୍ୱେଷଣରେ ବିଭିନ୍ନ ସ୍ଥାନକୁ ଯାଇ ହିମାଳୟ ଇତ୍ୟାଦି ସ୍ଥାନକୁ ଯାଇକିରି ଅନ୍ତିମରେ ସେ ବୃନ୍ଦାବନରେ ପ୍ରଭୁପାଦ ମହାରାଜଙ୍କ ସହିତ ଭେଟ ହେଇଛି। ତେଣୁ ପ୍ରଭୁପାଦ ମହାରାଜ କହିଲେ ତୁମେ ମୋତେ ଓଡ଼ିଶା ନେବ, ତେଣୁକରି ସେ ମୁଁ ଯେଉଁ କହିଲି ଯେଉଁ 108 ମନ୍ଦିର ପ୍ରତିଷ୍ଠା ହେଲା, ଅନ୍ତିମ ମନ୍ଦିର ହେଉଛି ଆମର ଓଡ଼ିଶାରେ ଭୁବନେଶ୍ୱର ପ୍ରତିଷ୍ଠା ହେଇଛି। ତେଣୁ ଓଡ଼ିଶାରେ ଆମର ଶ୍ରୀଶ୍ରୀ ଗୌରବନ୍ଧୁ ସେ ମହାରାଜ କହନ୍ତି ପ୍ରଭୁପାଦ ମହାରାଜ ତାଙ୍କର ସବୁକିଛି ସବୁକିଛି ଶୁଭ ଆଶୀର୍ବାଦ ସେଇଠି ପ୍ରଦାନ କରିଛନ୍ତି, କାରଣ ଇଏ ହେଉଛି ତାଙ୍କର ଅନ୍ତିମ ସଂସ୍ଥା ବା ଅନ୍ତିମ ଭୁବନେଶ୍ୱର କେନ୍ଦ୍ର କି ଜୟ ଇସ୍କନ ବାହାନଗା କେନ୍ଦ୍ର କି। ତେଣୁ ସେଇ ଯେଉଁ 108 ମନ୍ଦିର ପ୍ରତିଷ୍ଠା କରିଥିଲେ ପ୍ରଭୁପାଦ ମହାରାଜ 1977 ମସିହାରେ ସେ ଆସିକି ଶୁଭ ପ୍ରଦାନ କରିଥିଲେ, ତେଣୁ ତା ଭିତରେ ସେ ହଜାର ହଜାର ଶିଷ୍ୟ ଗ୍ରହଣ କରିଥିଲେ, ପାଶ୍ଚାତ୍ୟ ଜଗତରେ ବହୁତ ଶିଷ୍ୟ ଗ୍ରହଣ କରିଥିଲେ, ଯିଏକି ଶିଷ୍ୟମାନେ ଭଗବାନ କୃଷ୍ଣ କିଏ ଜାଣିନଥିଲେ, ସେ କହୁଥିଲେ ହୁ ଇଜ୍ ଦିସ୍ ଗାର୍ଲ ବୋଲି ପଚାରୁଥିଲେ, ରାଧାରାଣୀ କୃଷ୍ଣ ରାଧାଙ୍କର ଯେଉଁ ଛବିକୁ ଦେଖି ସେ ପଚାରୁଥିଲେ। ତେଣୁ ସେମାନଙ୍କୁ ସିଏ ଏବଂ ବିଶେଷ ଭାବରେ ସେମାନେ ବହୁତ ପ୍ରକାର ପାପକର୍ମ ନିଯୁକ୍ତ ରହିଥିଲେ, ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କରୁଥିଲେ, ଏ ଯେଉଁ ମଦ୍ୟ ବା ବିଭିନ୍ନ ପ୍ରକାର ଡ୍ରଗ୍ ଆଡିକ୍ଟ ଏସବୁ ସବୁ ରହିଥିଲେ, ଅବୈଧ ସ୍ତ୍ରୀ ସଙ୍ଗ ମାଛ ମାଂସ ଏସବୁ ତାଙ୍କର ସବୁ ସମସ୍ତେ ସେଇଟା କରୁଛନ୍ତି ଆମେରିକାରେ ବା ପାଶ୍ଚାତ୍ୟ ଜଗତରେ। କିନ୍ତୁ ପ୍ରଭୁପାଦ ମହାରାଜ ସେଠି ଏଇ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବ ସମାଜରେ ପ୍ରତିଷ୍ଠା କଲେ, ଏଇ 4 ନିୟମକୁ ସେ ରଖିଲେ, ସମସ୍ତେ ଏ ନିୟମକୁ ମାନିବେ, ଯେ ମୁଁ କହିଲି ଦ୍ୟୁତମ ପାନମ ସ୍ତ୍ରୀୟମ ସୁନା, ଜୁଆ ଖେଳ ବା ବିଭିନ୍ନ ପ୍ରକାର ନିଶାଦ୍ରବ ରହିଛି ବା ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଯେଉଁ ଆମିଷ ଭକ୍ଷଣ ବା ଜୀବହତ୍ୟା, ଏଇ 4 ହେଉଛି ପାପର ସ୍ଥାନ। ତେଣୁ ଯେଉଁମାନେ ଇସ୍କନରେ ଯୋଗ ଦେଉଛନ୍ତି ଯଦିଓ ସେମାନେ ସେ ପାପ କାର୍ଯ୍ୟ କରୁଥିଲେ, କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ସେମାନେ ଭଗବାନଙ୍କର ନାମ କୀର୍ତ୍ତନ କଲେ, ଭଗବାନଙ୍କର ସେବା କଲେ, ଭଗବାନଙ୍କ କଥା ଶ୍ରବଣ କଲେ, ଆସ୍ତେ ଆସ୍ତେ ସେ ସବୁ ତାକୁ ସେ ତ୍ୟାଗ କରିଦେଲେ। ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ପରମ ଦୁଷ୍ଟ ନିବର୍ତ୍ତନ୍ତେ ବିଷୟ ନିବର୍ତ୍ତନ୍ତେ ନିରାହାସ ଦେହିନା ରସବର୍ଜନ ରସପ୍ରିୟ ପରମ ଦୁଷ୍ଟ ନିବର୍ତ୍ତନ୍ତେ। ଜଣେ ଯେତେବେଳେ ଉନ୍ନତ ଆନନ୍ଦ ପାଇବ ସେତେବେଳେ ସେ ଏଇ ଯେଉଁ ନିମ୍ନତର ଆନନ୍ଦକୁ ସେ ଭୁଲିଯିବ। ତେଣୁ ଯେଉଁମାନେ ଭଗବାନଙ୍କର କଥା ନାମ ପ୍ରଚାର କରୁଛନ୍ତି, ନାମ କୀର୍ତ୍ତନ କରୁଛନ୍ତି, ଭଗବାନ ପ୍ରସାଦ ପ୍ରାପ୍ତ ହେଉଛନ୍ତି, ସେମାନେ ଏଇସବୁ ପାପ କର୍ମରେ ଲିପ୍ତ ହେବା ପାଇଁ ଆଉ ଆନନ୍ଦ ମାନେ ଆଗ୍ରହ ପ୍ରକାଶ କରିବେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଶିଷ୍ୟମାନେ ଏଇସବୁ ପାପର ସ୍ଥାନରେ ମୁକ୍ତ ରହିକି ସେମାନେ ଭଗବାନଙ୍କର ନାମ ଗ୍ରହଣ କରିବେ। ତେଣୁ ସାରା ପୃଥିବୀରେ ତାଙ୍କ ସମୟରେ 108 ମନ୍ଦିର ସେ ନିର୍ମାଣ କଲେ, ଅନେକ ଶିଷ୍ୟ ଗ୍ରହଣ କରିଛନ୍ତି। ଏବଂ ବିଶେଷ ଭାବରେ ଆମର ଯେଉଁ ଗ୍ରନ୍ଥ ରହିଛି, ଯେଉଁ କହିଲି ମୁଖ୍ୟ ଗ୍ରନ୍ଥ ହେଉଛି ଗୀତା, ଭାଗବତ ଏବଂ ଚୈତନ୍ୟ ଚରିତାମୃତ। ଆଦରେ ସମସ୍ତ ବୈଦିକ ଜିନିଷର ସାର ଜିନିଷ ପ୍ରଦାନ କରାଯାଇଛି। ତେଣୁ ଏହିଭଳି ଭାବରେ 1977 ଶ୍ରୀଯୁକ୍ତ ଦେଇସାରିଲେ, ତାପରେ ସେ ବୃନ୍ଦାବନ ଯାଇଛନ୍ତି। ଏବଂ ବୃନ୍ଦାବନରେ ତାଙ୍କର ଯେଉଁ ରହିଛି 14 November, ସେ 1977 November 14 ସେ ସର୍ବତ୍ୟାଗ କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜଙ୍କର ଯେଉଁ ଅବଦାନ ରହିଛି, ପ୍ରଭୁପାଦ ମହାରାଜ ସେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ଆମକୁ, ଯେଉଁମାନେ ଅନ୍ତରାଷ୍ଟ୍ରୀୟ କୃଷ୍ଣଭାବନ ସଂଘର ସଭ୍ୟ ହେବେ, ତାଙ୍କୁ ମହାପ୍ରଭୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେହି ନିର୍ଦ୍ଦେଶ ପ୍ରଭୁପାଦ ମହାରାଜ ସମସ୍ତ ସଭ୍ୟମାନଙ୍କୁ ଦେଇଛନ୍ତି। ଯେ ଆମେ ଆମେ ବିଶେଷ ଭାବରେ ସବୁବେଳେ ପ୍ରଭୁପାଦ ମହାରାଜ କଥା କୁହନ୍ତି ଯେ ଭାରତ ଭୂମିରେ ଯେଉଁମାନେ ମନୁଷ୍ୟ ଜନ୍ମ ପାଇଛନ୍ତି, ସେମାନେ ନିଜ ଜନ୍ମକୁ ସାର୍ଥକ କରି ଏଇ ଭଗବାନ ଲୋକ ଉପକାର କରିବା ପାଇଁ, ପରୋପକାର, ଜନ୍ମ ସାର୍ଥକ କରିବାର ପରୋପକାର। ପରୋପକାର କେମିତି କରିବା ନା, ଏଇ ଭଗବାନ କଥା କହିବେ, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ମିଆଁ ତାର ନିର୍ଦ୍ଦେଶ। ଏ ଭଗବାନ କଥା ପ୍ରଚାର ହିଁ ଇସ୍କନ ମୁଖ୍ୟ ଲକ୍ଷ୍ୟ। ତେଣୁ ଆଜି ସାରା ପୃଥିବୀରେ ସେତେବେଳେ 108 ମନ୍ଦିର ପାଖରେ ବର୍ତ୍ତମାନ 500 ଅଧିକ କେନ୍ଦ୍ର ହୋଇସାରିଲାଣି। ଆମ ଓଡ଼ିଶାରେ ଗୋଟିଏ କେନ୍ଦ୍ର ହେଇଥିଲା, ବର୍ତ୍ତମାନ ଅନେକ କେନ୍ଦ୍ର ହେଇଛି ଏବଂ ଆହୁରି ମଧ୍ୟ କେନ୍ଦ୍ର ଓପନ୍ ହେବ, ମାନେ ଖୋଲିବ। ପ୍ରଭୁପାଦ ମହାରାଜ ଭବିଷ୍ୟତବାଣୀ ଦେଇଛନ୍ତି ଯେ ଏଇ ଯେଉଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ, ଇଏ 15,000 ଧରି ଚାଲିବ। ଇଏ ହେଉଛି କଳିଯୁଗର ସୁବର୍ଣ୍ଣ ଯୁଗ, 15,000 ଧରି ଚାଲିବ ଏଇଟା, ସେ ଭବିଷ୍ୟତବାଣୀ ଦେଇଛନ୍ତି। ଆଜିକୁ 5,000 ଚାଲିଗଲାଣି, ତେଣୁ ଆଉ 10,000 ଅଛି। ତେଣୁ ଏଇ ଯେଉଁ ବର୍ତ୍ତମାନ ସୁଯୋଗ ଆସିଛି, ଏ ସୁଯୋଗକୁ ଯେଉଁମାନେ ଗ୍ରହଣ କରିବେ, ଆମର ଭାରତ ବର୍ଣ୍ଣନା କରାଯାଇଛି ଯେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାତ୍ରପାର୍ଶ୍ୱଦମ୍ ଜଗେଇ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମେଧସ। ଯେଉଁମାନେ କଳିଯୁଗରେ ଯେଉଁମାନେ ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। ସଂକୀର୍ତ୍ତନ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମେଧସ, ଏଇ ସଂକୀର୍ତ୍ତନ ଯଜ୍ଞରେ ସେମାନେ ଯୋଗଦାନ କରନ୍ତି। ତେଣୁ ଆପଣମାନେ ବହୁତ ଭାଗ୍ୟବାନ। ମହାପ୍ରଭୁ ସେ କଥା କହିଛନ୍ତି ଯେ ବ୍ରହ୍ମାଣ୍ଡ ଭ୍ରମିତ କୋଣ ଭାଗ୍ୟବାନ ଯିବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା। ଆମେ ଏଇଭଳି ଭାବରେ ଭୌତିକ ବ୍ରହ୍ମାଣ୍ଡରେ କେତେବେଳେ ବ୍ରହ୍ମାଣ୍ଡ ଉପରେ ବିଚରଣ କରୁଛେ, କେତେବେଳେ ପାତାଳରେ ମଧ୍ୟ ବିଚରଣ କରୁଛେ। ଏଇଭଳି ଭାବରେ ବ୍ରହ୍ମାଣ୍ଡରେ ଆମେ ଗୁରୁଗୁରୁ ଚାଲିଛେ, ଗୁରୁଗୁରୁଛେ ବ୍ରହ୍ମାଣ୍ଡ ଭ୍ରମିତ କୋଣ ଭାଗ୍ୟବାନ ଯିବ। ତେଣୁ ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି, ସେମାନେ ଗୁରୁଙ୍କର ଶରଣ ଯାଇକିରି ଏଇ ଭକ୍ତିରତା ବୀଜ ପ୍ରାପ୍ତ କରନ୍ତି। ଗୁରୁଙ୍କର ଶରଣରେ ଯାଇକିରି ଏଇ ଭକ୍ତିରତା ବୀଜ ପ୍ରାପ୍ତ ହେଲେ ସେମାନେ ପ୍ରକୃତରେ ନିଜ ଜୀବନକୁ ସାର୍ଥକ କରିପାରିବେ ଏବଂ ଅନ୍ୟମାନଙ୍କର ଉପକାର କରିପାରିବେ। ତେଣୁ ଆଜି ଆଜିର ଏଇ ନନ୍ଦ ମହୋତ୍ସବ ତିଥିରେ ଶୁଭ ଆବିର୍ଭାବ, ପ୍ରଭୁପାଦ ମହାରାଜ ଶୁଭ ଆବିର୍ଭାବ ତିଥିରେ ଆପଣମାନେ ଯୋଗ ଦେଇଛନ୍ତି। ବର୍ତ୍ତମାନ ପ୍ରଭୁପାଦ ମହାରାଜଙ୍କର ପ୍ରଭୁ ଗୁରୁପା ଗୁରୁ ପୂଜା ହେବ ଏବଂ ତାପରେ କୀର୍ତ୍ତନ ହେଇସାରିଲା ପରେ ସମସ୍ତେ ପ୍ରସାଦ ପାଇକି ପ୍ରସାଦ ପାଇବେ। ତେଣୁ ଆମେ ଆପଣମାନଙ୍କୁ ଅନୁରୋଧ କରିବା ଯେ ଆପଣମାନେ ମଧ୍ୟ ସେଭଳି ଭାବରେ ସାରା ପୃଥିବୀରେ ଏଇ ଭଗବାନଙ୍କର ନାମ ପ୍ରଚାର କରାଯାଉଛି, ଭଗବାନ କଥା ପ୍ରଚାର କରାଯାଉଛି। ତେଣୁ ଆପଣମାନେ ଏଥିରେ ଯୋଗ ଦେଲେ ଏଇଟା ଆପଣମାନେ ନିଜ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଉପକାର କରି ସମସ୍ତଙ୍କୁ ଏଇ ମାନବ ଜୀବନର ଯେଉଁ ଶ୍ରେଷ୍ଠ ଲାଭ, ମାନବ ଜୀବନ ଶ୍ରେଷ୍ଠ ଲାଭ ହେଉଛି ଭଗବାନଙ୍କର ଭକ୍ତି ଲାଭ କରିବା। ତେଣୁ ଏଇ ଭଗବାନଙ୍କ ଭକ୍ତି ଲାଭ କରିବା ପାଇଁ ଏଇ ସୁଯୋଗ ଏଇଟା ମିଳିଛି। ତେଣୁ ଏଇ ସୁଯୋଗକୁ ଆପଣମାନେ ଗ୍ରହଣ କରି ନିଜ ଜୀବନକୁ ସାର୍ଥକ କରିବେ। ତେଣୁ ଆଜି ଆମର ଯେଉଁ ନନ୍ଦ ମହାରାଜଙ୍କର ଯେଉଁ ଆନନ୍ଦ ଚାଲିଛି, ସେ ନନ୍ଦ ମହାରାଜଙ୍କର ଆନନ୍ଦରେ ଆମେ ମଧ୍ୟ ଆନନ୍ଦିତ ହେବା। ପ୍ରଭୁପାଦ ମହାରାଜଙ୍କ ବିଷୟରେ ଆମେ କିଛି କହିଲେ ଆମକୁ ଏଇ ନନ୍ଦ ମହାରାଜଙ୍କର ଉତ୍ସବରେ ଆମକୁ ମଧ୍ୟ ଭାଗ ଆମେ ପ୍ରାପ୍ତ ହେଇଛେ। ନନ୍ଦ ନନ୍ଦ ଯେଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଇଥିଲେ ସେଭଳି ଭାବରେ ଆମେ ମଧ୍ୟ ଆଜି ଆନନ୍ଦ ପ୍ରାପ୍ତ ହେଉଛେ। ଭଗବାନଙ୍କର ଲୀଳା ସବୁ ରହିଛି, ଆମେ କିଛି ଭଗବାନଙ୍କ ଲୀଳା ମଧ୍ୟ କିଛି ବର୍ଣ୍ଣନା କରିବା। ତେଣୁ ଆମେ ଯେଉଁ କହୁଥିଲୁ ଯେ ଯେତେବେଳେ ଭଗବାନ ଆସିଲେ ବସୁଧା ଯେତେବେଳେ କୃଷ୍ଣଙ୍କୁ ଆଣିକରି ଯଶୋଦାଙ୍କର ଶଯ୍ୟାରେ ସ୍ନାନ କରିଦେଇ ଯାଇଛନ୍ତି, ସେ ସମୟରେ ନନ୍ଦଗୃହରେ ତା ପରଠୁ ତା ପରଦିନ ନନ୍ଦ ଉତ୍ସବ ଆରମ୍ଭ ହୋଇଛି। ତେଣୁ ଆଜି ହେଉଛି ନନ୍ଦ ଉତ୍ସବ ଦିବସ। ନନ୍ଦ ଉତ୍ସବରେ ସମସ୍ତେ ଆନନ୍ଦିତ ହେଉଛନ୍ତି। କିଭଳି ଭାବରେ ନନ୍ଦ ଉତ୍ସବ ପାଳନ କରାଯାଉଛି ଆମେ ସଂକ୍ଷେପରେ କହିବା ଯେ ଆମେ ଯେଉଁ କହିଲେ ତତ୍ତ୍ୱ ଆରମ୍ଭ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମା, ଯେଉଁଠି ଭଗବାନ ଅଛନ୍ତି ସେଠି ସବୁକିଛି ସମୃଦ୍ଧି ଅଛି। ଆମର ଭଗବତ ଗୀତାରେ ଅନ୍ତିମ ଭଗବାନ ସଞ୍ଜୟ କହିବା ଅନ୍ତିମରେ ଯେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଦ୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁଆ ନୀତି ମତେ ନୁହଁ। ଯେଉଁଠି ଭଗବାନ ଅଛନ୍ତି, ଯେଉଁଠି ଭଗବାନଙ୍କର ଭକ୍ତ ଅଛନ୍ତି, ସେଠି ସମସ୍ତ ଶ୍ରୀଙ୍କର ସମସ୍ତ ଐଶ୍ୱର୍ଯ୍ୟ ସେଠି ରହିଛି ଏବଂ ସେମାନେ ନିଶ୍ଚିନ୍ତ ଭାବେ ବିଜୟ ପ୍ରାପ୍ତ ହେବେ। ଏବଂ ସେଠି ସବୁକିଛି ବିଭୂତି ଭଗବାନଙ୍କର ଯେଉଁ ଶକ୍ତି ସବୁ ରହିଛି ସେଠି ସବୁ ରହିବ। ସେଠି ଧ୍ରୁବା ନୀତି ମତେ ନୁହଁ, ସେ ବି ସବୁ ନୀତି ମଧ୍ୟ ରହିବ। ସଞ୍ଜୟ କହୁଛନ୍ତି ଇଏ ମୋର ମତି ବା ମୋର ମତ ହେଉଛି ଏଇଟା। ତେଣୁ ଭଗବାନ ଯେଉଁଠି ସ୍ୱୟଂ ଉପସ୍ଥିତ ସେଠି ଆଉ କେଉଁଠି ଅଭାବ କେଉଁଠି ରହିବ, ସେଠି ପ୍ରାଚୁର୍ଯ୍ୟ ସବୁ ପ୍ରାଚୁର୍ଯ୍ୟ ରହିଛି। ନ ସେ କହୁଛି ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମା, ବ୍ରଜଭୂମି ଯେଉଁ ସବୁକିଛି ସମୃଦ୍ଧି ପହଞ୍ଚିଯାଇଛି। ଆମେ ଦେଖିବା ବ୍ରଜ ଯେଉଁ ନନ୍ଦ ଉତ୍ସବ ପାଳନ କରାଯାଉଛି, ଆମେ ଯଦି ସଂକ୍ଷେପରେ କହିବା ଦେଖିବା କେତେ ପ୍ରାଚୁର୍ଯ୍ୟ ସେଠି ରହିଛି। ସବୁ ଲହୁଣୀ ଘିଅ ଏସବୁ ଫିଙ୍ଗା ହେଉଛି, ଫିଙ୍ଗା ଫିଙ୍ଗି ଚାଲିଛି, ମାନେ କେତେ ପ୍ରାଚୁର୍ଯ୍ୟ ସେଠି ରହିଛି ଆମେ ଏଥିରୁ ଅନୁମାନ କରିବା। ସଂକ୍ଷେପରେ ଆମେ କହିବା ସେଟା ତେଣୁ ନନ୍ଦ ମହାରାଜ ଯେତେବେଳେ ଏଇ ତାଙ୍କର ଅନେକ ଦିନ ହେଲା ତାଙ୍କର ସନ୍ତାନ ନଥିଲେ, ତେଣୁ ବହୁତ ବୃଦ୍ଧ ବୟସରେ ସେ ସେଇ ସନ୍ତାନ ପ୍ରାପ୍ତ ହେଇଛନ୍ତି। ତେଣୁ ସେ ବହୁତ ଆନନ୍ଦ ଦେଇଛି, ବହୁତ ଆନନ୍ଦ ଦେଇଛି ଯଶୋଦା ନନ୍ଦ ସେ ବହୁତ ଆନନ୍ଦ ଦେଇଛି। ତେଣୁ ସେଇ ଆନନ୍ଦ ଉତ୍ସବରେ ଯେତେବେଳେ ବ୍ରଜରେ ମାନେ ଚହଳ ପଡ଼ିଗଲା ଯେ ନନ୍ଦଙ୍କର ଗୋଟେ ସନ୍ତାନ ଗାତ ନନ୍ଦନନ୍ଦ ଗାତ ହେଇଛନ୍ତି, ତେଣୁ ସେ ନନ୍ଦନନ୍ଦଙ୍କର ଉତ୍ସବରେ ସମସ୍ତେ ଯୋଗ ଦେଇଛନ୍ତି। ସେମାନେ କିଭଳି ଭାବରେ ପ୍ରଥମେ ନନ୍ଦ ମହାରାଜ ବ୍ରାହ୍ମଣମାନଙ୍କୁ ଦୁଇ ଲକ୍ଷ ଆଭୂଷିତ ଗାଈ ଦାନ କରିଛନ୍ତି। ସବୁ ଗାଈରେ ସବୁ ରହିଛି ସୁନାର ପୋଷାକ ସବୁ ଲାଗିକି ରହିଛି। ସେଭଳି ଭାବରେ ଗାଈଙ୍କୁ ସେ ଦାନ କରା 2 ଲକ୍ଷ ଗାଈଙ୍କୁ ଦାନ କରିଛନ୍ତି ଏବଂ ଖାଲି ଯେ ଗାଭୀ ଦାନ କରିଛନ୍ତି ତା ନୁହଁ, ସେ ମଧ୍ୟ ଅପର୍ଯ୍ୟାପ୍ତ ପରିମାଣରେ ଶସ୍ୟ ସ୍ୱର୍ଣ୍ଣ ଦେହରେ ଲାଗିଥିବା ପୋଷାକ ଏବଂ ବିଭିନ୍ନ ଅଳଙ୍କାର ମଧ୍ୟ ପ୍ରଦାନ କରିଛନ୍ତି। ଇଏ ଆମର ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ଯେଉଁ ଇଏ ହେଉଛି ଧନର ପ୍ରକୃତ ଉପଯୋଗ କେମିତି, ଧନର ପ୍ରକୃତ ଉପଯୋଗ କେମିତି ଭଲ ଯେ ବର୍ଣ୍ଣନା କରାଯାଉଛି ଯେ ଧନଟା ପ୍ରକୃତରେ ଧନରେ ବିଭିନ୍ନ ପ୍ରକାର ଆମେ ଯେଉଁ ଧନ ରୋଜଗାର କରୁଛେ ବିଭିନ୍ନ ପ୍ରକାର ଅନୀତି ମଧ୍ୟ ଆଚରଣ କରିବାକୁ ପଡ଼ୁଛି, ଠିକ ଭାବରେ ସମସ୍ତେ ଧନ ଅର୍ଜନ କରୁନାହାନ୍ତି। ତେଣୁ ଧନର ଯେଉଁ ରହିଛି ଧନଟା କେମିତି ଶୁଦ୍ଧ ହବ ନା ଏଇ ଦାନ ମାଧ୍ୟମରେ, ସେଥିପାଇଁ ଆମର କହିଛି ଯଜ୍ଞ ଦାନ ତପପାନ ନ ତ୍ୟାଜନ କାର୍ଯ୍ୟମେଳତା ଯଜ୍ଞ ଦାନ ତପସ୍ୟ ପାବନାନି ମନୁଷ୍ୟ। ଧର୍ମରେ ଯେଉଁ 3 ଜିନିଷ ହେଉଛି ମୁଖ୍ୟ ରହିଛି, କ'ଣ ନା ଯଜ୍ଞ ଦାନ ଏବଂ ତପସ୍ୟା। ଯେଉଁ ଆମେ ଗତକାଲି ରାତି 12 ପର୍ଯ୍ୟନ୍ତ ଉପବାସ କଲେ ଇଏ ଗୋଟେ ତପସ୍ୟା, ଏଇ ତପସ୍ୟା ଦ୍ୱାରା କ'ଣ ହେଉଛି ନା ତପ ଦିବ୍ୟଂ ପୁତ୍ରକା ଜୈନ ସତ୍ୟମ ଶୁଦ୍ଧ, ଏ ତପସ୍ୟା ଦ୍ୱାରା ଆମର ହୃଦୟ ଶୁଦ୍ଧି ହେବ। ଏବଂ ଯଜ୍ଞ ହେଉଛି ବିଶେଷ ଭାବରେ କହିଛୁ କହିଲେ ଯେଉଁ ଯଜ୍ଞ ଅନୁଭୂତ ହେଉଛି ସେ ହେଉଛି ଭଗବାନଙ୍କ ନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଇଏ କହିଛୁ କହିଲେ ଯଜ୍ଞ ହେଉଛି ଭଗବାନ ନାମ କୀର୍ତ୍ତନ। ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଦି କହିଛୁ କହିଲେ ଯଜ୍ଞ ହେଉଛି ନାମ କୀର୍ତ୍ତନ। ଭଗବତ ଗୀତାରେ ଭଗବାନ କହିଛନ୍ତି ଯଜ୍ଞ ନାମ ଜପ ଯଜ୍ଞ ଅସ୍ମି, ଯଜ୍ଞ ଭିତରେ ମୁଁ ହେଉଛି ଶ୍ରେଷ୍ଠ ଯଜ୍ଞ ହେଉଛି ଭଗବାନ ଜପ ନାମ ଜପ ବା କୀର୍ତ୍ତନ, ଏ ଶ୍ରେଷ୍ଠ ଯଜ୍ଞ କୁହାଯାଇଛି। ତେଣୁ ନନ୍ଦ ମହାରାଜ ଏଭଳି ଭାବରେ ଅନେକ କହିଲି 2 ଲକ୍ଷ ଗାଧିକୁ ସେ ଦାନ କରିଛନ୍ତି ଆମମାନଙ୍କୁ। ଏବଂ ଯେତେବେଳେ ଯେଉଁ ଏଇ ଯେଉଁ ଯେତେବେଳେ ସମ୍ବାଦ ଜାଣି ବ୍ରଜଭୂମିରେ ସବୁ ଜାଣିଲେ ଯେ ନନ୍ଦଙ୍କର ସନ୍ତାନ ଯାହା ଦେଇଛି, ତେଣୁ ସମସ୍ତେ ନୂତନ ପୋଷାକ ପରିଧାନ କରିଛନ୍ତି, ସମସ୍ତେ ଅଳଙ୍କାର ଧାରଣ କରିଛନ୍ତି, ସମସ୍ତେ ଦୁଧ ଦହି ଲହୁଣୀ ଏସବୁ ଧରିକିରି ଉପହାର ଧରିକି ଯାଇକି ନନ୍ଦ ମହାରାଜଙ୍କୁ ଯାଇଛନ୍ତି। ସେଠି କୌଣସି ଅଭାବ ନାହିଁ, ସେ କଥା ବୌଦ୍ଧ ମହାରାଜ କହୁଛନ୍ତି ଯେ ତାଙ୍କର ଯଦି ଦେଖିବା ଏଇ ଯେଉଁ ନନ୍ଦ ଉତ୍ସବ ପାଳନ କରୁଛନ୍ତି, ସେ ନନ୍ଦ ଉତ୍ସବରେ କେତେ ପ୍ରାଚୁର୍ଯ୍ୟ ସବୁ ରହିଛି। ବ୍ରଜବାସୀମାନେ ତାଙ୍କର ଜୀବନ ଧାରଣ କେମିତି କରୁଥିଲେ, ସେ କ'ଣ ବିଜନେସ୍ କରୁନଥିଲେ ବା କୌଣସି ମାନେ ମୁଁ କହିବା ଉଦ୍ଦେଶ୍ୟ ସେମାନେ କୌଣସି ଇଣ୍ଡଷ୍ଟ୍ରି ବା ଏସବୁ ଜିନିଷ କେଉଁ ବା ଚାକିରି ଏସବୁ କରୁନଥିଲେ। ସେମାନଙ୍କର ଯେଉଁ ବୈଶ୍ୟମାନଙ୍କ ସେମାନେ ହେଉଛନ୍ତି ବୈଶ୍ୟ, ବୈଶ୍ୟମାନେ ବୈଶ୍ୟମାନଙ୍କର କାର୍ଯ୍ୟ ହେଉଛି କ'ଣ ନା ଭଗବାନ କହିଛନ୍ତି ଭଗବତ ଗୀତାରେ ଅଷ୍ଟଶ୍ରଦ୍ଧାରେ କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟ କର୍ମ ସ୍ୱଭାବ, କୃଷି କରିବେ ଗୋରକ୍ଷା କରିବେ। ଯେ ଏହି ଉତ୍ସବ ଉପଲକ୍ଷେ ସମସ୍ତେ ଗୃହ ଓ ଗୋଚାରଣ ଭୂମିରେ ଆନନ୍ଦଦାୟକ ପ୍ରତିଧ୍ୱନି ସବୁ ଶୁଣାଯାଉଥିଲା। ଚାଉଳର ପିଠଉ ବାଟି ଗୃହର ଭିତରେ ଏବଂ ବାହାରେ ନାନା ପ୍ରକାର ଝୋଟି ଚିତା ଦିଆଯାଇ ଗୃହକୁ ଚିତ୍ରିତ କରାଯାଇଥିଲା ଏବଂ ରାସ୍ତା ଦାଣ୍ଡ ଚାରିଆଡ଼େ ଶୁଭାଶିତ ଜଳ ସିଞ୍ଚା ଯାଇଥିଲା। ଗୃହର ଛାତ ବାହାର ଭିତର ସବୁ ବିଭିନ୍ନ ପ୍ରକାର ପତାକା ଗଜରା ମାଳା ତୋରଣ ଏବଂ ସବୁଜ ପତ୍ର ଆଦି ଦ୍ୱାରା ସଜା ଯାଇଥିଲା। ସବୁଜ ପତ୍ର ଏବଂ ଫୁଲରେ ବିଭିନ୍ନ ସ୍ଥାନରେ ତୋରଣ ନିର୍ମାଣ କରାଯାଇଥିଲା। ସମସ୍ତ ଗାଈ ବଳଦ ଓ ବାଛୁରୀଙ୍କ ଶରୀରରେ ହଳଦୀ ତେଲ ମଖାଯାଇଥିଲା ଏବଂ ସେମାନଙ୍କ ଶରୀର ପୀତ ମୃତ୍ତିକା ଏବଂ ମାଙ୍ଗାନିଜ ଆଦି ଧାତୁଦ୍ରବ୍ୟ ଦ୍ୱାରା ଚିତ୍ରିତ ହୋଇଥିଲା। ସେମାନେ ମଧ୍ୟ ମୟୂରପୁଚ୍ଛର ମାଳା ଧାରଣ କରିଥିଲେ, ସୁନ୍ଦର ରଙ୍ଗୀନ ପୋଷାକ ଏବଂ ସ୍ୱର୍ଣ୍ଣମାଳା ଆଦି ପରିଧାନ କରିଥିଲେ। ଯେତେବେଳେ ଗୋପାଳବୃନ୍ଦ ଶୁଣିଲେ ଯେ ଶ୍ରୀକୃଷ୍ଣଙ୍କ ପିତା ନନ୍ଦ ମହାରାଜ କୃଷ୍ଣଙ୍କର ଜନ୍ମୋତ୍ସବ ପାଳନ କରୁଛନ୍ତି, ସେମାନେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ହୋଇ ଉଠିଲେ। ସେମାନେ ବହୁ ମୂଲ୍ୟ ପୋଷାକ ପରିଧାନ କଲେ ଏବଂ ବିଭିନ୍ନ ପ୍ରକାର ଅଳଙ୍କାର ଓ ହାର ମଧ୍ୟ ପରିଧାନ କଲେ ଏବଂ ମୁଣ୍ଡରେ ପଗଡ଼ି ବାନ୍ଧିଲେ। ଏହିପରି ବହୁ ମୂଲ୍ୟ ପୋଷାକ ପରିଧାନ କରି ଅତି ଚମତ୍କାର ଭାବରେ ନିଜକୁ ସଜାଇ ନାନା ପ୍ରକାର ଉପହାର ସମୟ ଧରି ନନ୍ଦ ମହାରାଜ ଗୃହରେ ପହଞ୍ଚିଲେ। ଯେତେବେଳେ ଗୋପୀମାନେ ଶୁଣିଲେ ଯେ ଯଶୋଦା ମାତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଛି, ସମସ୍ତେ ଅତ୍ୟନ୍ତ ଆନନ୍ଦିତ ହେଲେ। ସେମାନେ ମଧ୍ୟ ବିଭିନ୍ନ ପ୍ରକାର ବହୁମୂଲ୍ୟ ଶାଢ଼ୀ ଅଳଙ୍କାର ଆଦି ପରିଧାନ କଲେ ଏବଂ ଶରୀରରେ ସୁବାସିତ ତୈଳ ଆଦି ମାଲିସ କଲେ। ସେହିପରି ଗୋପୀମାନେ ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ସେମାନଙ୍କ ମୁଖ ପଦ୍ମରେ କୁଙ୍କୁମ ରେଣୁ ଛିଞ୍ଚିଲେ। ସୁନ୍ଦରୀ ଗୋପୀମାନେ ମଧ୍ୟ ବିଭିନ୍ନ ପ୍ରକାର ଉପହାର ନେଇ ନନ୍ଦ ମହାରାଜଙ୍କ ଗୃହରେ ପହଞ୍ଚିଲେ। ସେମାନଙ୍କର କର୍ଣ୍ଣ ମୁକ୍ତା ମାନେ ବିଭିନ୍ନ କୁଣ୍ଡଳ ଇତ୍ୟାଦି ଭୂଷଣରେ ଭୂଷିତ ହୋଇଥିଲା। ସେମାନଙ୍କ ବେକରେ ମଣିମୁକ୍ତାର ମାଳା ଥିଲା। ସେମାନଙ୍କର ଓଠ ଓ ଆଖି ବିଭିନ୍ନ ପ୍ରକାର ଅଞ୍ଜନରେ ରଞ୍ଜିତ ହୋଇଥିଲା ଏବଂ ସେମାନଙ୍କ ହସ୍ତ ସୁନ୍ଦର ସ୍ୱର୍ଣ୍ଣ ଚୁଡ଼ି ଦ୍ୱାରା ଭୂଷିତ ହୋଇଥିଲା। ପଥୁରିଆ ରାସ୍ତାରେ ଯେତେବେଳେ ସେମାନେ ଖୁବ୍ ଦ୍ରୁତ ଗତିରେ ଗମନ କରୁଥିଲେ, ସେମାନେ ପରିଧାନ କରିଥିବା ପୁଷ୍ପମାଳମାନ ଭୂମି ଉପରେ ଖସି ପଡ଼ୁଥିଲା। ଏଥିରୁ ପତିତ ହେଉଥିଲା ସତ୍ୟଦେବୀ ଆକାଶରୁ ପୁଷ୍ପ ବୃଷ୍ଟି ହେଉଛି। ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରି ସେମାନେ ଯେତେବେଳେ ଗମନ କରୁଥିଲେ ସେତେବେଳେ ସେମାନେ ଅଧିକ ସୁନ୍ଦର ଦେଖାଯାଉଥିଲେ। ଏହି ପ୍ରକାର ସେମାନେ ସମସ୍ତେ ନନ୍ଦ ଯଶୋଦାଙ୍କ ଗୃହରେ ପହଞ୍ଚି ଶିଶୁକୁ ଆଶୀର୍ବାଦ କଲେ ଏବଂ କହିଲେ, ହେ ସ୍ନେହ ଶିଶୁ, ଆମମାନଙ୍କୁ ରକ୍ଷା କରିବା ନିମିତ୍ତ ଦୀର୍ଘ ଜୀବନ ପ୍ରାପ୍ତ ହୁଅ। ଶିଶୁ କୃଷ୍ଣଙ୍କୁ ଆଶୀର୍ବାଦ କରୁଥିଲା ବେଳେ ସେମାନେ ହଳଦୀ ଗୁଣ୍ଡ ସହିତ ତୈଳ ଦଧି ଦୁଗ୍ଧ ଏବଂ ଜଳ ମିଶାଇ ଏକ ମିଶ୍ରଣ ତିଆରି କରି ଶିଶୁକୁ ଅର୍ପଣ କରୁଥିଲେ। ସେମାନେ ଯେ କେବଳ ଶିଶୁ କୃଷ୍ଣଙ୍କ ଶରୀରରେ ମିଶ୍ରଣ ସିଞ୍ଚନ କଲେ ତାହା ନୁହଁ, ସେଠାରେ ଉପସ୍ଥିତ ସମସ୍ତଙ୍କ ଉପରେ ତାହା ସିଞ୍ଚିଲେ। ଏବଂ ଆଉ ମଧ୍ୟ ଏହି ଶୁଭ ଉତ୍ସବ ଉପଲକ୍ଷେ ଅତି ଦକ୍ଷ ବାଦ୍ୟକାର ଏବଂ ସଙ୍ଗୀତଜ୍ଞମାନେ ଗୀତବାଦ୍ୟ ପରିବେଷଣ କଲେ। ଆମର ଆଜି ଗୀତବାଦ୍ୟ ପରିବେଷଣ ହେଲା। ସେଭଳି ଭାବରେ ଯେତେବେଳେ ଗୋପାଳମାନେ ଗୋପୀମାନଙ୍କର ଏହି ଲୀଳା ଦେଖିଲେ ସେମାନେ ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ସେମାନେ ମଧ୍ୟ ଗୋପୀମାନଙ୍କ ଉପରେ ଦଧି ଦୁଗ୍ଧ ଘୃତ ଓ ଜଳ ସିଞ୍ଚିଲେ। ତତ୍ପରେ ଉଭୟ ଦଳ ପରସ୍ପର ଉପରେ ଲହୁଣୀ ଫିଙ୍ଗାଫିଙ୍ଗି ଆରମ୍ଭ କଲେ। ଗୋପାଳ ଓ ଗୋପୀମାନଙ୍କର ଲୀଳା ଦେଖି ନନ୍ଦ ମହାରାଜ ମଧ୍ୟ ଭାରି ଖୁସି ହେଲେ ଏବଂ ଯେଉଁ ସଙ୍ଗୀତଜ୍ଞମାନେ ସେଠାରେ ଉପସ୍ଥିତ ହୋଇ ସଙ୍ଗୀତ ପରିବେଷଣ କରୁଥିଲେ ସେମାନଙ୍କୁ ନନ୍ଦ ମହାରାଜ ସନ୍ତୋଷଜନକ ଭାବେ ବିଭିନ୍ନ ଉପହାର ପ୍ରଦାନ କଲେ। କେତେକ ସଙ୍ଗୀତଜ୍ଞ ପୁରାଣ ଓ ଉପନିଷଦମାନଙ୍କୁ ଶ୍ଳୋକମାନ ଆବୃତ୍ତି କରୁଥିଲେ, କେତେକ ବଂଶର ଗୁଣଗାନ କରୁଥିଲେ ଏବଂ କେତେକ ଅତି ସୁନ୍ଦର ସଙ୍ଗୀତ ଗାନ କରୁଥିଲେ। ଅନେକ ବିଦ୍ୱାନ ବ୍ରାହ୍ମଣ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ଏହି ଉତ୍ସବ ଉପଲକ୍ଷେ ନନ୍ଦ ମହାରାଜ ଅତ୍ୟନ୍ତ ଖୁସି ହୋଇ ବିଭିନ୍ନ ପ୍ରକାର ପୋଷାକ ଅଳଙ୍କାର ଏବଂ ଗାଭୀ ସେମାନଙ୍କୁ ଦାନ କରିବାକୁ ଲାଗିଲେ। ଏଭଳି ଭାବରେ ନନ୍ଦ ଉତ୍ସବ ବହୁତ ଧୁମଧାମରେ ପାଳନ କରାଯାଉଥିଲା। ତେଣୁ ଆମେ 5 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରି ଏହି ନନ୍ଦ ଉତ୍ସବ ପାଳନ କରିବା।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, କୃଷ୍ଣ ହରେ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।